ଏଠାରେ ଶ୍ରେଣୀରେ ଥିଲେ ଏବଂ ଉପଭୋଗ କରିଥିଲେ। ଆଉ ତେବେ ଏବ୍ରିର ସେହି ପ୍ରଥମ ପୁସ୍ତକ ହେଉଛନ୍ତି ପାଉଲ, ଯାହାକି ଆମେମାନେ ପାଉ କିମ୍ବା ଆମେମାନେ ବିଶ୍ୱାସ କରୁ। ଧର୍ମଶାସ୍ତ୍ରଜ୍ଞମାନେ ଭାରଣୀ ପଡ଼ିଛନ୍ତି, ସେମାନେ ଜାଣନ୍ତି ନାହିଁ ଯେ କେଉଁଠି କିମ୍ବା କିଏ ଏହାକୁ ଲେଖିଛନ୍ତି। ମାତ୍ର ମୁଁ ବିଶ୍ୱାସ କରେ ଯେ ଅଳ୍ପ ଟିକେ ଆତ୍ମିକ ବୁଦ୍ଧି ଥିବା ଯେକୌଣସି ବ୍ୟକ୍ତି ଏହା ଦେଖିବେ ଯେ ତାହା ପାଉଲ ଅଟନ୍ତି। ଅଧିକାଂଶ ଲେଖକଙ୍କ ଦ୍ୱାରା ପାଉଲ ବୋଲି ବିଶ୍ୱାସ କରାଯାଏ ଏବଂ ସେ ଯେ କିପରି ସେହି ପ୍ରଥମ ପର୍ବରେ ଆମେମାନେ ପାଉ ଯେ ତାହା ପ୍ରଭୁ ଯୀଶୁଙ୍କୁ ଉନ୍ନତ କରାଯିବାର ଥିଲା ଓ ସେ କିପରି ଭାବରେ ନେଇକରି ଆସିଥିଲେ ଯେ ସେହି ଅନୁଭୂତି ଦ୍ୱାରା ଏହା ଦେଖାନ୍ତି, ଯାହାକି ତାଙ୍କର ଦମ୍ମେଶକକୁ ଯିବା ରାସ୍ତାରେ ରହିଥିଲା। ତେବେ ପାଉଲ ଆରମ୍ଭରୁ ହିଁ ଜଣେ ପ୍ରକୃତ ଧର୍ମଶାସ୍ତ୍ରଜ୍ଞ ଥିଲେ। ପାଉଲ ସେହି ଦିନର ସର୍ବୋତ୍ତମ ଶିକ୍ଷକମାନଙ୍କ ମଧ୍ୟରୁ ଅନ୍ୟତମ ଗମଲିଏଲଙ୍କ ଅଧୀନରେ ଶିକ୍ଷା ଗ୍ରହଣ କରିଥିଲେ ଏବଂ ସେ ତୀକ୍ଷ୍ଣ ପ୍ରଖର ବୁଦ୍ଧି ଏବଂ ବୁଦ୍ଧିମାନ ଥିଲେ ଏବଂ ଜଣେ ପ୍ରକୃତ ଚତୁର ବାଇବେଲ ପଣ୍ଡିତ ଥିଲେ। ଏବଂ ମୁଁ ଏହା ପାଇଲି ଯେତେବେଳେ ସେ ନିଜ ମୁଣାରେ ଚିଠିଗୁଡ଼ିକ ରଖି ଦମ୍ମେଶକକୁ ଯିବାର ତାଙ୍କ ମାର୍ଗରେ ଥିଲେ ଯେ ସେ ସମସ୍ତଙ୍କୁ ଗିରଫ କରନ୍ତି ଯେଉଁମାନେ କି ସେହି ଆଶିଷିତ ପୁରାତନ ସୁସମାଚାର ମାର୍ଗରେ ରହିଥିଲେ ଏବଂ ସେ ବ୍ୟକ୍ତି ଜଣକ ନିଷ୍ଠାବାନ ଥିଲେ। ମାତ୍ର ମୁଁ ସର୍ବଦା ବିଶ୍ୱାସ କରି ଆସିଛି ଯେ ପାଉଲ ଯେଉଁ ସମୟଠାରୁ ସ୍ତିଫାନଙ୍କୁ ମୃତ୍ୟୁବରଣ କରିଥିବାର ଦେଖିଥିଲେ, ମୁଁ ଭାବୁଛି ଯେ ତାହା ନିଶ୍ଚିତ ଭାବରେ ତାଙ୍କ ମନରେ ଏକ ଗଭୀର ଛାପ ଛାଡ଼ି ଯାଇଥିବ। ଯେତେବେଳେ ସେ ସ୍ତିଫାନଙ୍କ ମୃତ୍ୟୁରେ ସହମତି ପ୍ରଦାନ କରିଥିଲେ ଏବଂ ସେହି ବ୍ୟକ୍ତିମାନଙ୍କର ଅଙ୍ଗରକ୍ଷାଗୁଡ଼ିକୁ ରଖିଥିଲେ ଯେଉଁମାନେ କି ସ୍ତିଫାନଙ୍କୁ ପ୍ରସ୍ତରାଘାତ କରିଥିଲେ, ସେତେବେଳେ ପାଉଲ ସ୍ତିଫାନଙ୍କ ରକ୍ତର ଦୋଷୀ ହୋଇଥିଲେ ଏବଂ ସେ ଏହା ସ୍ୱୀକାର କରି କହିଥିଲେ, ମୁଁ ଏପରିକି ଯୋଗ୍ୟ ସୁଦ୍ଧା ନୁହେଁ କହିଥିଲେ, କାରଣ ମୁଁ ତାଙ୍କର ରକ୍ତ ପାତିତ କରିଅଛି ସେହି ଶହୀଦ ସ୍ତିଫାନଙ୍କର, କାରଣ ସେ ଏହାର ସାକ୍ଷୀ ହୋଇଥିଲେ। ଏବଂ ଯଦି ଆପଣ କୌଣସି ବିଷୟର ସାକ୍ଷୀ ହୁଅନ୍ତି, ତେବେ ଆପଣ ଏହାର ସେତିକି ଦୋଷୀ ହୁଅନ୍ତି ଯେତିକି ଏଥିର ଏକ ଅଂଶୀଦାର ହେବା। ତେଣୁକରି ଯଦି ଆମେମାନେ ସାକ୍ଷ୍ୟ ଦେଉ, ଏହା କହୁ ଓ ହଁ ସେମାନେ ଏହା କରିବା ଉଚିତ ନୁହେଁ, ଏହା ଅମୁକ ଅମୁକ, ତେବେ ଆପଣ ଯାହା କହୁଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ, କାରଣ ଆପଣ ଯେପରି ଭାବରେ ନିଜର ବିଚାର କରନ୍ତି ସେପରି ଭାବରେ ଆପଣ ଦୋଷୀ ଅଟନ୍ତି। ଯଦି ଆପଣ ନିଷ୍ପତ୍ତି ନେଇପାରନ୍ତି ନାହିଁ, ତେବେ କିଛି ବି କୁହନ୍ତୁ ନାହିଁ, ତାକୁ କେବଳ ସେହିପରି ଛାଡ଼ି ଦିଅନ୍ତୁ। ତାପରେ ଯେତେବେଳେ ଆପଣ ସାକ୍ଷ୍ୟ ଦିଅନ୍ତି ଯେ ଆପଣ ଜଣେ ଖ୍ରୀଷ୍ଟିଆନ, ତେବେ ଆପଣ ଦୋଷୀ ଅଟନ୍ତି। ବୁଝିଲେ, ଆପଣ ଜଣେ ଖ୍ରୀଷ୍ଟିଆନ ହେବାର ଦୋଷୀ ଅଟନ୍ତି ଏବଂ ଆପଣଙ୍କୁ ତ ତାହା ପ୍ରତି ନିଶ୍ଚିତ ଭାବରେ ଜୀବନଯାପନ କରିବାକୁ ଅଛି। ଏବଂ ଯେତେବେଳେ ପରମେଶ୍ୱର ବାଇବଲରେ ଏକ ପ୍ରତିଜ୍ଞା କରନ୍ତି, ମୁଁ ଏଠାରେ ଜଣେ ବ୍ୟକ୍ତିଙ୍କୁ ଚକଲଗା ଚୌକିରେ ଦେଖୁଅଛି, ଯେତେବେଳେ ପରମେଶ୍ୱର ଏକ ପ୍ରତିଜ୍ଞା କରନ୍ତି ସେ ସେହି ପ୍ରତିଜ୍ଞାର ଦୋଷୀ ଅଟନ୍ତି ଯେପର୍ଯ୍ୟନ୍ତ କି ସେ ଏହାକୁ ପୂରଣ ନ କରନ୍ତି। ସେ ପରମେଶ୍ୱର ଦୋଷୀ ଅଟନ୍ତି ଯେତେବେଳେ ସେ ଏକ ପ୍ରତିଜ୍ଞା କରନ୍ତି ଏବଂ ଶାସ୍ତ୍ରଗୁଡ଼ିକ ଦୋଷୀ ଅଟେ ଯେପର୍ଯ୍ୟନ୍ତ କି ସେଗୁଡ଼ିକ ପୂର୍ଣ୍ଣ ନ ହୁଏ। ବୁଝିଲେ, ସେଗୁଡ଼ିକ ଠିକ୍ ସେଠାରେ ଏକ ଭାବରେ ବକ୍ତବ୍ୟ ଅଟେ ଯାହାକି ପରମେଶ୍ୱର ଦେଇ ଅଛନ୍ତି ଏବଂ ଏହାକୁ ପୂରଣ ହେବାକୁ ଅଛି, ନଚେତ୍ ପରମେଶ୍ୱର ଦୋଷୀ ଅଟନ୍ତି। ବୁଝିଲେ, ଏବଂ ତେଣୁକରି ପାଉଲ ଜଣେ ଶିକ୍ଷକ ହୋଇଥିବା ହେତୁରୁ ଏବଂ ସେହିଦିନ ଦମ୍ମେଶକକୁ ଯାଉଥିବା ତାଙ୍କ ମାର୍ଗରେ ରାସ୍ତାରେ ଆସୁଥିବା ବେଳେ ପ୍ରାୟ ଅଧିକନ୍ତୁ ମଧ୍ୟାହ୍ନ ସମୟରେ ମୁଁ ଭାବୁଛି ସେଠାରେ ଆକାଶରୁ ଏକ ମହାନ ପ୍ରକାଶ ଝଲସି ଉଠିଥିଲା ଏବଂ ତାହା ତାଙ୍କୁ ଅନ୍ଧ କରିଦେଇଥିଲା ଏବଂ ସେ ଭୂମିରେ ପଡ଼ିଯାଇଥିଲେ ଏବଂ ସେ କହିଲେ ଯେ ଏହା କିଏ ଅଟେ ବୋଲି ସେ ଜାଣିବାକୁ ଚାହିଁଥିଲେ। ସେ କହିଲେ ଯେ ଏକ ସ୍ୱର କହି ଉଠିଥିଲା ଏବଂ କହିଲା, ସାଉଲ ସାଉଲ ତୁମ୍ଭେ ମୋତେ କାହିଁକି ତାଡ଼ନା କରୁଅଛ। ମୁଁ ବିଶ୍ୱାସ କରେ ଯେ ତା ପ୍ରେରିତ ଅଷ୍ଟମ ପର୍ବ ଅଟେ ଏବଂ ସେ କହିଲେ ଏହା କିଏ ଅଟେ ଯାହାକୁ ମୁଁ ତାଡ଼ନା କରୁଅଛି। ଏବଂ ସେହି ସ୍ୱର ପ୍ରତ୍ୟୁତ୍ତରରେ କହିଲା, ମୁଁ ଯୀଶୁ ଏବଂ ଏହା ତୁମ ପାଇଁ କଣ୍ଟକ ବିରୁଦ୍ଧରେ ଗୋଇଠା ମାରିବା କଷ୍ଟକର ଅଟେ। ଏବଂ ସେତେବେଳେ ଯୀଶୁ କଣ ଥିଲେ? ଯୀଶୁ ସେ ସେହି ପ୍ରକାଶ ଥିଲେ, କେବଳ ଏକ ବଡ଼ ଉଜ୍ଜଳ ପ୍ରକାଶ ଥିଲେ। ତେବେ ଆମକୁ ଉତ୍ସାହିତ କରିବା ପାଇଁ ଏବଂ ଏଠାରେ ଏକ ଆଧାର ପାଇବା ହେତୁ, ସେ ଜଣେ ମଣିଷ ଥିବା ବେଳେ ସେ କିପରି ଏକ ପ୍ରକାଶ ହୋଇଥିଲେ? ତେବେ କେହି ନୁହଁ, ସେଠାରେ ପାଉଲଙ୍କ ସହିତ ମନ୍ଦିର ସୁରକ୍ଷା କର୍ମୀମାନଙ୍କର ଏକ ସମଷ୍ଟି ରହିଥିଲା ଯେଉଁମାନେ କି ଗିରଫ କରିବାକୁ ଯାଇଥିଲେ। ପାଉଲ ମୁଖ୍ୟ ଅଧିନାୟକ ଥିଲେ ଏବଂ ସେମାନେ ସେଠାରେ ତଳେ ସେହି ଲୋକମାନଙ୍କୁ ସେମାନଙ୍କର ସେ ଅଭିଯାନ ଗୁଡ଼ିକ ପାଇଁ ଓ ପ୍ରବୃତ୍ତି ପାଇଁ ଗିରଫ କରିବାକୁ ଯାଉଥିଲେ ଏବଂ ସେମାନଙ୍କର ଧାର୍ମିକ ଭରସା ପାଇଁ ଯାହା ସେମାନଙ୍କ ପାଖରେ ରହିଥିଲା। ମାତ୍ର ତେବେ ଏଠାରେ ଯୀଶୁ ଏକ ବୃହତ୍ ପ୍ରକାଶ ଭାବରେ ରହିଥିଲେ। ବର୍ତ୍ତମାନ ଯଦି ଆପଣଙ୍କର ମନେ ଥିବ ଯେ ଆରମ୍ଭରେ ଯୀଶୁ ଜଣେ ପ୍ରକାଶ ଥିଲେ, ଯୀଶୁ ସେହି ଲୋଗୋସ୍ ଥିଲେ ଯାହାକି ପରମେଶ୍ୱରଙ୍କ ଠାରୁ ବାହାରିଥିଲେ ଏବଂ ସେ ସେହି ଥିଲେ, ସେ ନିୟମର ସେ ସ୍ୱର୍ଗଦୂତ ଥିଲେ ଯିଏକି ଇସ୍ରାଏଲ ସନ୍ତାନଗଣକୁ ପ୍ରାନ୍ତର ମଧ୍ୟ ଦେଇ କଢ଼ାଇ ନେଇଥିଲେ ଏବଂ ସେ ସେହି ଅଗ୍ନିସ୍ତମ୍ଭ ଥିଲେ ଯାହାକୁ ସେମାନେ ଦେଖିଥିଲେ ଏବଂ ସେ ଥିଲେ ଏବଂ ଯେତେବେଳେ ସେ ଏଠାରେ ପୃଥିବୀରେ ଥିଲେ ସେ କହିଥିଲେ, ମୁଁ ପରମେଶ୍ୱରଙ୍କ ଠାରୁ ଆସିଅଛି ଏବଂ ମୁଁ ପରମେଶ୍ୱରଙ୍କ ନିକଟକୁ ଫେରିଯାଏ। ତେଣୁ ଯଦି ସେ ସେହି ଅଗ୍ନିସ୍ତମ୍ଭରୁ ଜଣେ ମନୁଷ୍ୟ ରୂପରେ ଆସିଥିଲେ, ତେବେ ଯଦି ସେ ପୁନର୍ବାର ସେଠାକୁ ଫେରିଗଲେ ଯେଉଁଠାରୁ ସେ ଥିଲେ, ତାହେଲେ ସେ ପୁଣି ଥରେ ଏକ ପ୍ରକାଶକୁ ଫେରିଗଲେ ଏବଂ ସେଠାରେ ସେ ଥିଲେ। ଯେତେବେଳେ ପାଉଲ ତାଙ୍କୁ ଦେଖିଥିଲେ, ସେ ଜଣେ ପ୍ରକାଶ ଥିଲେ। ତେବେ ପାଉଲଙ୍କ ସଙ୍ଗରେ ଥିବା ସେ ସମସ୍ତ ସୈନିକମାନେ ସେହି ପ୍ରକାଶକୁ ଦେଖିନଥିଲେ। ତେବେ କ'ଣ ଏହା ସମ୍ଭବ ଅଟେ କି ଜଣେ ଏହାକୁ ଦେଖିପାରନ୍ତି ଏବଂ ଅନ୍ୟମାନେ ଏହାକୁ ଦେଖି ନ ପାରନ୍ତି? ନିଶ୍ଚିତ ଭାବେ ଠିକ ଅଛି, ସେ ପାଉଲ ଏହା ଦେଖିଥିଲେ, ମାତ୍ର ଅବଶିଷ୍ଟ ସେମାନେ ସେହି ପ୍ରକାଶକୁ ଦେଖିନଥିଲେ। ତେବେ ପିତର ଯେତେବେଳେ କାରାଗାରରେ ଥିଲେ, ଆମେମାନେ ପାଉ ଯେ ଏହି ପ୍ରକାଶ କାରାଗାରକୁ ଆସିଥିଲା, ଦ୍ୱାରଗୁଡ଼ିକୁ ଖୋଲି ଦେଇଥିଲା ଏବଂ ସେ ଥିଲେ ସେହି ପ୍ରକାଶ ବାକି ଆରକ୍ଷୀମାନଙ୍କୁ ଅନ୍ଧ କରିଦେଇଥିଲା। ଯେତେବେଳେ ସେମାନେ ବାହାରକୁ ଯାଇଥିଲେ, ପିତର ବାହାରକୁ ଯାଉଥିଲେ ଏବଂ ଯେତେବେଳେ ସେ ଦ୍ୱାର ପାଖକୁ ପହଞ୍ଚିଲେ, ଏହା କେବଳ ନିଜେ ନିଜେ ଖୋଲିଗଲା, ଚୁପଚାପ ତାଙ୍କ ପଛରେ ବନ୍ଦ ହୋଇଗଲା। ଭିତର କାରାଗାରରୁ ସେ ବାହାର ଦ୍ୱାରକୁ ଗଲେ, ଏହା ସ୍ୱୟଂ ନିଜେ ଖୋଲି ଯାଇଥିଲା, ଚୁପଚାପ ବନ୍ଦ ହୋଇଯାଇଥିଲା ଏବଂ ତାପରେ ସେ ସେହି ଫାଙ୍କ ସ୍ଥାନ ଦେଇ ନଗର ରାସ୍ତା ମଧ୍ୟକୁ ଚାଲିଗଲେ ଏବଂ ସେ ନିଜର ଆଖିକୁ ଘଷିଲେ, ଯେପରିକି କହିବାକୁ ଚାହୁଁଛନ୍ତି, କଣ ମୁଁ ସ୍ୱପ୍ନ ଦେଖୁଥିଲି କି? ସେ ଜାଣିନଥିଲେ ଯେ କଣ ଘଟିଥିଲା, ମାତ୍ର ପ୍ରଭୁଙ୍କର ସେ ସ୍ୱର୍ଗଦୂତ, ସେ ସମାନ ସ୍ୱର୍ଗଦୂତ ଯିଏକି ସେ ଅଗ୍ନିସ୍ତମ୍ଭ ଥିଲେ, ଯାହାକି ମୂଷାଙ୍କୁ ଗମନ କରାଇ ସାଗର ନିକଟକୁ ନେଇଯାଇଥିଲେ ଏବଂ ଆପଣାକୁ ବିସ୍ତାର କରିଥିଲେ, ଓ ସେହି ମୃତ ସାଗର, ସେହି ସୁଫ ସାଗର ଉଭୟ ପାର୍ଶ୍ୱରେ ପାଚେରୀ ପରି ଛିଡ଼ା ହୋଇଯାଇଥିଲା ଏବଂ ଇସ୍ରାଏଲ ପାର ହୋଇଯାଇଥିଲେ। ଏବଂ ଯେତେବେଳେ ସେମାନେ ପ୍ରଶସ୍ତ ଜର୍ଦ୍ଦନ ନିକଟକୁ ଆସିଲେ, ସେତେବେଳେ ସେ ଆପଣାକୁ ସେଠାରେ ଦେଖାଇଲେ ନାହିଁ, ମାତ୍ର ସେ ସେଠାରେ ଥିଲେ କାରଣ ସେ ଏହାକୁ ଖୋଲି ଦେଇଥିଲେ ଏବଂ ସେମାନେ ଏପ୍ରିଲ ମାସରେ ପାର ହୋଇଯାଇଥିଲେ, ଯେତେବେଳେ ସମତଳ ଭୂମି ଗୁଡ଼ିକ ଜଳମଗ୍ନ ହୋଇଥାଏ। ଏବଂ ସେ ବସନ୍ତ ଯାଏଁ ଅପେକ୍ଷା କରି ରହିଲେ ଏବଂ ସେ ବରଫର ତରଳିବାକୁ ଅପେକ୍ଷା କଲେ, କାରଣ ଏହା କାନ୍ଥ ପରି ଉଚ୍ଚ ଏବଂ ଉଚ୍ଚ ହୋଇ ଛିଡ଼ା ରହି ନଥିଲା, ଏହା ତ କେବଳ କ୍ଷାନ୍ତ ହୋଇଯାଇଥିଲା। ତାହା ହେଉଛନ୍ତି ଆମର ଜିହୋବା, ତାହା ହେଉଛନ୍ତି ଆମର ପ୍ରଭୁ ଯୀଶୁ, କେବଳ କ୍ଷାନ୍ତ ହୋଇଗଲା ଏବଂ ସେମାନେ ଶୁଷ୍କ ଭୂମିରେ ଚାଲିକରି ପାର ହୋଇଗଲେ। ତେବେ ପରମେଶ୍ୱର ପ୍ରତିଜ୍ଞା କରିଥିଲେ ଯେ ସେ ସେମାନଙ୍କର ଯତ୍ନ ନେବେ, ତେଣୁ ସେ ନିଜର ପ୍ରତିଜ୍ଞା ପ୍ରତି ବାଧ୍ୟ ଥିଲେ। ତେବେ ପାଉଲ ଏହିସବୁ ବିଷୟରେ ଜାଣି ଏବଂ ସେମାନଙ୍କୁ ଜାଣି ସେ ସୌଭାଗ୍ୟବାନ ଥିଲେ, କାରଣ ପରମେଶ୍ୱର ପାଉଲଙ୍କ ସହିତ ସିଧାସଳଖ କଥା ହେଉଥିଲେ। ସେ ତାଙ୍କ ସହିତ ରହିଥିବା ସେହି ସୈନିକମାନଙ୍କ ସହ କଥାବାର୍ତ୍ତା କରିନଥିଲେ, ସେ ତ କେବଳ ପାଉଲଙ୍କ ସହ କଥା ହେଉଥିଲେ। ବର୍ତ୍ତମାନ ଯେତେବେଳେ ସେହି ପ୍ରଭୁଙ୍କର ସ୍ୱର୍ଗଦୂତ ଏକ ତାରା ରୂପରେ ଓହ୍ଲାଇ ଆସିଲେ ଏବଂ ସେହି ତାରା ନିରୀକ୍ଷଣକାରୀ ଭାରତର ପଣ୍ଡିତ ବ୍ୟକ୍ତିମାନେ ଯେତେବେଳେ ସେମାନେ ସେହି ତାରାକୁ ଦେଖିଥିଲେ ଏବଂ ତାହାକୁ ଶହ ଶହ ମାଇଲ ବାଟ ଅନୁସରଣ କରିଥିଲେ ଏବଂ ଏହା ପ୍ରତ୍ୟେକ ପର୍ଯ୍ୟବେକ୍ଷକ ଗବେଷଣାଗାର ଉପରେ ଅତିକ୍ରମ କରିଯାଇଥିଲା, କାରଣ ସେମାନେ ତାରାଗୁଡ଼ିକ ଦ୍ୱାରା ସମୟ ନିର୍ଦ୍ଧାରଣ କରୁଥିଲେ ଏବଂ ସେହି ପଣ୍ଡିତ ବ୍ୟକ୍ତିମାନଙ୍କ ବ୍ୟତୀତ ଆଉ କେହି ସେ ତାରାକୁ ଦେଖିନଥିଲେ। ଓ ମୋ ପ୍ରଭୁ, କଣ ତାହା ଆପଣଙ୍କୁ ରୋମାଞ୍ଚିତ କରୁନାହିଁ କି? ତାପରେ ଆପଣମାନେ ଦେଖନ୍ତୁ, ପରମେଶ୍ୱର ସଂଗଠନ ଗୁଡ଼ିକ ସହିତ ବ୍ୟବହାର କରନ୍ତି ନାହିଁ, ସେ ଲୋକମାନଙ୍କର ଗୋଷ୍ଠୀ ଗୁଡ଼ିକ ସହିତ ବ୍ୟବହାର କରନ୍ତି ନାହିଁ, ସେ ତ ବ୍ୟକ୍ତିବିଶେଷଙ୍କ ସହିତ ବ୍ୟବହାର କରନ୍ତି, ସେ ଆପଣାକୁ ବ୍ୟକ୍ତିବିଶେଷଙ୍କ ଠାରେ ପ୍ରକାଶ କରନ୍ତି। ଏବଂ ତେବେ ଏହା କହିବାକୁ ଯାଇ ଏହା ନୁହେଁ, ପରମେଶ୍ୱର ମୋର ହୃଦୟ ଜାଣନ୍ତି ଏବଂ ଏହାକୁ ନିଜର ବ୍ୟକ୍ତିବିଶେଷ ବ୍ୟକ୍ତିଗତ ପ୍ରଶଂସା ପାଇଁ କହିବା ନିମନ୍ତେ ନୁହେଁ, ତେବେ କେବଳ ସେଠାରେ ରହିବା ପାଇଁ କହୁଅଛି। ମାତ୍ର କଣ ଆପଣମାନେ ଜାଣନ୍ତି କି ଯେ ସେହି ସମାନ ପରମେଶ୍ୱର, ସେହି ସମାନ ଯୀଶୁ ଆଜି ସକାଳେ ଆମ ସହିତ ଅଛନ୍ତି? କଣ ଆପଣମାନେ ଜାଣନ୍ତି କି ଆପଣଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ଠାରେ ବର୍ତ୍ତମାନ ଏହାର ଅଳ୍ପ ଟିକେ ବ୍ୟକ୍ତିଗତ ସାକ୍ଷ୍ୟ ଅଛି ଯେ ସେ ଏଠାରେ ଅଛନ୍ତି ଏବଂ ଅଛନ୍ତି। ଏହି ଦିନରେ ସେ ଆମ ପାଇଁ ଏପରି କିଛି ଗୋଟାଏ କରିଛନ୍ତି ଯାହା ସେ ଅନ୍ୟ ଦିନ ମାନଙ୍କରେ କରିନଥିଲେ। ଏହି ଦିନରେ ସେ ନିଜର ଫଟୋଚିତ୍ର ତୋଳିବାକୁ ଦେଇଛନ୍ତି, ଆମେ ଏହାକୁ ସେଠାରେ ଝୁଲାଇ ରଖିଅଛୁ, ବୁଝିଲେ? ସେହି ଅଗ୍ନିସ୍ତମ୍ଭ, ସେ ସମାନ ପ୍ରଭୁ ଯୀଶୁ। ତେବେ ଲକ୍ଷ୍ୟ କରନ୍ତୁ ଯେ ସେ କିପରି କାର୍ଯ୍ୟ କରନ୍ତି। ଯଦି ସେ ସେହି ସମାନ ପ୍ରଭୁ ଯୀଶୁ ଅଟନ୍ତି, ତେବେ ସେ ସେହି ସମାନ କାର୍ଯ୍ୟଗୁଡ଼ିକୁ ସାଧନ କରିବେ, କାରଣ ବାଇବେଲ କୁହେ ସେ ଗତକାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି। ତେବେ ଏହା ପୂର୍ବେ କି ପାଉଲ କିଛି ଘୋଷଣା କରନ୍ତେ ଯେ ଏହା ଠିକ କି ଭୁଲ, ସେ ପ୍ରଥମେ ମିଶରକୁ ଗଲେ ଏବଂ ସେଠାରେ ଏହା ଜାଣିବା ପାଇଁ 3 ବର୍ଷ କାଳ ଅତିବାହିତ କଲେ ଯେ ଏହା ଶାସ୍ତ୍ର ସଙ୍ଗତ କି ନୁହେଁ। କଣ ଆପଣମାନେ କେବେ ତାହା ଜାଣିଥିଲେ କି? ପାଉଲଙ୍କ ପରିବର୍ତ୍ତନ ପରେ ସେ 3 ବର୍ଷ ପାଇଁ ମିଶରକୁ ଯାଇଥିଲେ, ସେଠାରେ ସେ ରହିଥିଲେ ଏବଂ ସେଇଠାରେ ହିଁ ସେ ଏହି ମହାନ ଜ୍ଞାନକୁ ଶିକ୍ଷା ଲାଭ କରିଥିଲେ। ତେବେ ଆଦୌ କୌଣସି ତୁଳନାରେ ନୁହେଁ, ମୁଁ ତ କେବଳ ଆପଣମାନଙ୍କୁ ଏହା ପ୍ରଦାନ କରୁଅଛି ଯେ ପବିତ୍ର ଆତ୍ମା କିପରି ଭାବରେ ଏବେ ସୁଦ୍ଧା ସମାନ ହିଁ ରହିଥାନ୍ତି। ତେବେ ମୋର ମଣ୍ଡଳୀର ଏଠାରେ ମନେଥିବ ଯେ ଅନେକ ବର୍ଷ ପୂର୍ବେ ଯେତେବେଳେ ଏହି ସ୍ୱର୍ଗଦୂତ ଦେଖାଦେଇଥିଲେ ଏବଂ ବିଷୟଗୁଡ଼ିକୁ ଦେଖାଇଥିଲେ, ମୁଁ ଏହା ପ୍ରତି ଅଳ୍ପ ଟିକେ ସନ୍ଦେହ କରୁଥିଲି। ଆପଣମାନେ ସମସ୍ତେ ତାହା ଜାଣିଛନ୍ତି, ଆପଣ ପୁରୁଣା ସମୟର ଲୋକମାନେ। ଯଦି ତାହା ଠିକ ଅଟେ, ତେବେ ଯେତେବେଳେ ଆପଣ ତାହା ଶୁଣନ୍ତି, ନିଜର ହାତ ଉଠାନ୍ତୁ। ହଁ, ଦେଖନ୍ତୁ, ସେହି ମଣ୍ଡଳୀକୁ ଦେଖନ୍ତୁ, ତଥାପି ପୁରୁଣା ସମୟର ଲୋକମାନଙ୍କ ଦୃଷ୍ଟିରୁ। ବୁଝିଲେ, ମୁଁ ସନ୍ଦେହରେ ଥିଲି, କାରଣ ପ୍ରଚାରକମାନେ ମୋତେ କହିଥିଲେ ଯେ ଏହା ଶୈତାନ ଆଡୁ ଥିଲା, ଏବଂ ମୁଁ ଏକ ପ୍ରକାର ଏହାକୁ ବିଶ୍ୱାସ କରୁଥିଲି। ମାତ୍ର ମୁଁ ଅପେକ୍ଷା କଲି, ମୁଁ ଏହା ବିଷୟରେ କିଛି ହେଲେ କହୁନଥିଲି। ମାତ୍ର ଓ ପ୍ରଭୁଙ୍କର ନାମ ଧନ୍ୟ ହେଉ, ଗୋଟିଏ ରାତି ସେଠାରେ ସେ ଜଣେ ସ୍ୱର୍ଗଦୂତ ଭାବରେ ଓହ୍ଲାଇ ଆସିଲେ ଏବଂ ଏହାକୁ ଶାସ୍ତ୍ରରେ ପ୍ରକାଶ କଲେ ଯେ ସେ ତାହା ଥିଲେ। ଏବଂ ଯେତେବେଳେ ମୁଁ ଏହାକୁ ଶାସ୍ତ୍ରରେ ଦେଖିଲି, ତାପରେ ଏହା ସହିତ ସେହି ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପ୍ରଚାର କଲି। ସେଥିରୁ ଓରାଲ ରବର୍ଟସ, ଏଲେନ, ଟମି ଅସବର୍ନ, ଟମି ହିକ୍ସ ଏବଂ ଆହୁରି ଅଧିକ ବାହାରି ଅଛନ୍ତି। ବୁଝିଲେ, ଏହା ଲୋକମାନଙ୍କ ପାଇଁ ଏକ ବାର୍ତ୍ତା ଅଟେ, ଏବଂ ଯୀଶୁ ଗତକାଲି, ଆଜି ଏବଂ ଚିରଦିନ ସମାନ ଅଟନ୍ତି। ଶାସ୍ତ୍ର ଅନୁସାରେ ସେ ସମାନ ଅଟନ୍ତି, ସେ ସେହି ସମାନ ବିଷୟ ସାଧନ କରନ୍ତି, ସେ ସମାନ ଅଟନ୍ତି ଏବଂ ସେ ସମାନ କାର୍ଯ୍ୟ ସାଧନ କରନ୍ତି। ସେ ଆପଣାକୁ ସେ ସମାନ ଭାବରେ ପ୍ରକଟିତ କରନ୍ତି ଏବଂ ସେଠାରେ ଆଜି ସକାଳେ ସେ ସମାନ ଭାବରେ ଅଛନ୍ତି। ତେବେ ଆମେ ତାହାଙ୍କୁ ଦେଖିପାରିବା, ଆମେ ନ ବି ଦେଖିପାରିବା, ଏହା ଯାହା କିଛି ବି ହେଉ, ଆମ ପାଖରେ ବର୍ତ୍ତମାନ ଏକ ସାକ୍ଷୀ ଅଛି ଯେ ସେ ଏଠାରେ ଅଛନ୍ତି। ତେବେ ଆମେମାନେ ବର୍ତ୍ତମାନ ପାଉ ଯେ ପାଉଲ ଏହି ଅଭିଜ୍ଞତା ଉପରେ ଏବଂ ଏହି ଚିଠି ଗୁଡ଼ିକ ଲେଖିବା ଆଧାରରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁଡ଼ିକୁ କାରାଗାରରୁ ଲେଖିଥିଲେ। ସେ ପୁରାତନ ଏବଂ ନୂତନ ନିୟମକୁ ତୁଳନା କରିଥିଲେ। ତେବେ ମନେ ରଖନ୍ତୁ, ଏହି ବାଇବଲର ଶେଷ ଲେଖକ ପ୍ରେରଣା ଦ୍ୱାରା ପରମେଶ୍ୱର ତଳକୁ ଓହ୍ଲାଇ ଆସି ତାଙ୍କୁ କହିଥିଲେ, ଯଦି କୌଣସି ବ୍ୟକ୍ତି ଏଥିରେ କିଛି ଯୋଗ କରିବ କିମ୍ବା ଏଥିରୁ କିଛି ଲୋପ କରିବ, ତେବେ ତା ପାଇଁ ଜୀବନ ପୁସ୍ତକରୁ ତାହାର ଅଂଶ ଲୋପ କରିଦିଆଯିବ। ତେଣୁ ଆମେ ଏଥିରେ ଗୋଟିଏ ବିଷୟ ଯୋଗ କରିବାକୁ ସାହସ କରିବା ନାହିଁ। ଓ ଏହା ଯେପରି ଅଛି ସେପରି ରହିବା ଆବଶ୍ୟକ, ଏଥିରେ କିଛି ହେଲେ ଯୋଗ କରାଯିବା ଉଚିତ ନୁହେଁ, ଏବଂ ଏଥିରେ ଥିବା ସମସ୍ତ ବିଷୟ ପାଇଁ ଆମେ ପ୍ରଚେଷ୍ଟା କରିବା ଉଚିତ। ମୁଁ ଅଧିକ କିଛି ଚାହେଁ ନାହିଁ ଏବଂ ମୁଁ କିଛି କମ୍ ମଧ୍ୟ ଚାହେଁ ନାହିଁ, ମୁଁ ତ କେବଳ ସେତିକି ଚାହେଁ ଯାହାକି ଏହା କୁହେ। ତେବେ ଏବ୍ରିର ଏହି ପୁସ୍ତକଟି ମୁଁ ଏହାକୁ ବାଛିବାର କାରଣ ହେଲା ଗୋଟିଏ ଉଦ୍ଦେଶ୍ୟ, ଗୋଟିଏ ବିଷୟ, ଏହି ଚିଠିଟି, ପ୍ରିୟ ଭାଇ ବ୍ରାନାମ ଏବଂ ପ୍ରଭୁତି, ଏବଂ ମୁଁ ଆମେମାନେ ବାକ୍ୟ ସହିତ ରହିବାକୁ ଚାହୁଁଅଛୁ। ତେବେ ପ୍ରଥମ ପର୍ବଟି ଯୀଶୁଙ୍କୁ ଉନ୍ନତ କରିବାର ଥିଲା, ତେଣୁ ସେ ହେଉଛନ୍ତି ସେହି ମୁଖ୍ୟ ଜଣ, ଏବଂ ପାଉଲ ଆମକୁ ଜଣାଇଲେ ଅନ୍ୟ ରାତିରେ ଯେ ସେ ସେହି ମହାନ ଆରମ୍ଭରେ ଥିଲେ, ଏବଂ ଆମେମାନେ ପାଉ ଯେ ସେହି ସପ୍ତମ ପର୍ବର ସେହି ମହାନ ସାଲେମର ରାଜା ମଲ୍କିସେଦକ ଠାରୁ ସେ କୌଣସି ମତେ କିଛି କମ୍ ନଥିଲେ। ଏବଂ ତେବେ ଆଜି ସକାଳେ ଆମେମାନେ ଏକ ଅନ୍ୟ ଦୃଷ୍ଟିକୋଣରୁ ଦ୍ୱିତୀୟ ପର୍ବରୁ ତାଙ୍କ ନିକଟକୁ ଆସୁଅଛୁ। ତେବେ ପାଉଲ ଆମକୁ ଯୀଶୁଙ୍କୁ ଉନ୍ନତ କରିବାର ଏହି ମହାନ ଚମତ୍କାର ବାର୍ତ୍ତା ଦେଇ ସାରିବା ପରେ, ଏପରିକି ସ୍ୱର୍ଗଦୂତମାନେ ସୁଦ୍ଧା ତାହାଙ୍କୁ ଉପାସନା କରିଥିଲେ, ଏବଂ ମୁଁ ଭାବୁଛି ଯେ ଏଠାରେ ସେ ପୃଥିବୀ ପରି ଏହା କିପରି ପୁରୁଣା ଅଟେ, ଏବଂ ସେ ଏହାକୁ ଏକ ବସ୍ତ୍ର ପରି ଗୁଡ଼ାଇ ଦେବେ, ମାତ୍ର ସେମାନେ ବିନଷ୍ଟ ହେବେ, ମାତ୍ର ତୁମେ ସ୍ଥାୟୀ ରହିବ। ଏବଂ ଏଠାରେ ଦ୍ୱିତୀୟ ପର୍ବରେ କିମ୍ବା ସେ ଦ୍ୱିତୀୟ ପଦରେ ମୁଁ ବିଶ୍ୱାସ କରେ ଯେ ଏହା ଅଟେ, ଆଜିର ଦିନରେ ସେ ଆପଣା ପୁତ୍ରଙ୍କ ଦ୍ୱାରା ଆମ ସହିତ କଥା ହୋଇଅଛନ୍ତି। ଏବଂ ଦେଖନ୍ତୁ, ବିଭିନ୍ନ ପ୍ରକାରେ ଓ ବିଭିନ୍ନ ସମୟରେ ସେ ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା କଥା କହିଥିଲେ। ଆମେମାନେ ତାହା ଦେଇ ଯାଇଥିଲୁ ଏବଂ ଜାଣିବାକୁ ପାଇଲୁ ଯେ ଭବିଷ୍ୟତ ବକ୍ତାମାନେ କଣ ଥିଲେ, ଏବଂ ପରମେଶ୍ୱର କିପରି ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ତାହାଙ୍କ ବାର୍ତ୍ତାକୁ ନେଇ ଆସିଥିଲେ। କିନ୍ତୁ ଏହି ଶେଷ ଦିନରେ ସେ ଆପଣା ପୁତ୍ର ଯୀଶୁଙ୍କ ଦ୍ୱାରା ପବିତ୍ର ଆତ୍ମାଙ୍କ ମାଧ୍ୟମରେ କଥା ହୋଇଅଛନ୍ତି। ସେତେବେଳେ ସେ ଭବିଷ୍ୟତ ବକ୍ତାମାନଙ୍କ ମାଧ୍ୟମରେ କଥା କହିଥିଲେ। ତାପରେ ଆମେମାନେ ଫେରିଯାଇ ଏହା ଜାଣିବାକୁ ପାଇଥିଲୁ, ସେ ସମସ୍ତ ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କର ଆତ୍ମା ରହିଥିଲା। ଆମେମାନେ ଯୋଶେଫଙ୍କ ନିକଟକୁ ଫେରିଯାଇ ଏହା ଜାଣିବାକୁ ପାଇଲୁ ଯେ ସେ ସିଦ୍ଧ ରୂପେ ଖ୍ରୀଷ୍ଟଙ୍କୁ ନିଦର୍ଶିତ କରୁଥିଲେ। ମୋଶାଙ୍କ ନିକଟକୁ ଫେରିଯାଇ ଏହା ଜାଣିବାକୁ ପାଇଲୁ ଯେ ସେ ସମ୍ପୂର୍ଣ୍ଣ ରୂପେ ଖ୍ରୀଷ୍ଟଙ୍କୁ ନିଦର୍ଶିତ କରିଥିଲେ। ତାପରେ ଆମେ ଏପରିକି ଦାଉଦଙ୍କ ନିକଟକୁ ମଧ୍ୟ ଯାଇଥିଲୁ, ଏବଂ ଯେତେବେଳେ ଦାଉଦ ଜେରୁସାଲମରେ ପ୍ରତ୍ୟାଖ୍ୟାନ କରାଯାଇଥିଲେ, ଏହା ନ ଜାଣି ଯେ କାହିଁକି, ମାତ୍ର ସେ ପାହାଡ଼ ଉପରକୁ ଯାଇ ଗୀତ ପର୍ବତ ଆଡ଼କୁ ଫେରି ପଛକୁ ଚାହିଁଥିଲେ ଏବଂ ଜେରୁସାଲମ ଉପରେ କାନ୍ଦିଥିଲେ, କାରଣ ସେ ପ୍ରତ୍ୟାଖ୍ୟାନ କରାଯାଇଥିଲେ। ସେହି ସମୟଠାରୁ 800 ବର୍ଷ ପରେ ଦାଉଦଙ୍କର ସେହି ପୁତ୍ର ରାଜା ଭାବରେ ଜେରୁସାଲମରେ ପ୍ରତ୍ୟାଖ୍ୟାନ କରାଯାଇଥିଲେ ଏବଂ ସେହି ସମାନ ପାହାଡ଼ ଉପରେ ବସି କାନ୍ଦିଥିଲେ। ଓ ଖ୍ରୀଷ୍ଟଙ୍କର ସେହି ଆତ୍ମା ବ୍ୟକ୍ତିବିଶେଷଙ୍କ ସହିତ ବ୍ୟବହାର କରୁଥିଲେ। ତେବେ ପାଉଲ କହିବାକୁ ଆରମ୍ଭ କରନ୍ତି, ଅତଏବ ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ। ଦ୍ୱିତୀୟ ପର୍ବ ବର୍ତ୍ତମାନ ଆମେମାନେ ଆରମ୍ଭ କରୁଅଛୁ। ଅତଏବ ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ, ନହେଲେ କାଳେ ଆମ୍ଭେମାନେ ଲକ୍ଷ୍ୟ ଭ୍ରଷ୍ଟ ହେବୁ। ଓ ଏହା ହେଉ ଯେ ପରମେଶ୍ୱର ଆଜି ସକାଳେ ଏହି ଆରାଧନାଳୟରେ ସେହି ବିଷୟକୁ ସିଧା ଘର ଭିତରକୁ ନେଇଯାଆନ୍ତୁ। ମୁଁ ପ୍ରାର୍ଥନା କରେ ଯେ ପବିତ୍ର ଆତ୍ମା ତାହାକୁ ଆପଣଙ୍କ ହୃଦୟ ଭିତରେ ଅତି ଗଭୀର ଭାବରେ ନିମଜ୍ଜିତ କରିବେ। ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ। ଆମେମାନେ କେଉଁ ପ୍ରକାରର ଲୋକ ହେବା ଉଚିତ ଯେତେବେଳେ କି ଆମେମାନେ ସେହି ମହାନ ଜିହୋବାଙ୍କୁ ତଳକୁ ଓହ୍ଲାଇ ଆସି ସେହି ବିଷୟଗୁଡ଼ିକୁ କରୁଥିବାର ଦେଖୁ ଯାହା ସେ କରୁଅଛନ୍ତି, ଏବଂ ସେଗୁଡ଼ିକୁ ଶାସ୍ତ୍ର ପରେ ଶାସ୍ତ୍ର ସହିତ ତୁଳନା କରାଯାଉଥିବାର ଦେଖୁ ଯେ ସେଗୁଡ଼ିକ ସତ୍ୟ ଅଟେ, ଏବଂ ଆମେ ବେଳେବେଳେ ଗୋଟିଏ କାଠଗଣ୍ଡି ଉପରେ ଏକ ମଶା ରହିଥିବା ଭଳି ବସିଥାଉ ଏବଂ ଏତେ ବେପରୁଆ ଭାବରେ ରହିଥାଉ। ଆମକୁ ତ ପ୍ରତି ମିନିଟ୍ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିବା ପାଇଁ ଚେଷ୍ଟା କରିବା ହେତୁ ବ୍ୟସ୍ତ ରହିବା ଉଚିତ। ଆମକୁ ତ ଜୀବନ୍ତ ପଥର ହେବା ଉଚିତ। ଆମକୁ ତ କଦାପି ସେହିପରି ଅଳସୁଆ ହେବା ଉଚିତ ନୁହେଁ ଯେପରିକି ଆମେମାନେ ଅଟୁ। ଆମେମାନେ ମଣ୍ଡଳୀକୁ ଯିବା ଏବଂ ଆମେ ପ୍ରଭୁ ଯୀଶୁଙ୍କୁ କିଛି କାର୍ଯ୍ୟ କରୁଥିବାର ଦେଖିବା, କିମ୍ବା ଆମକୁ ଏହିପରି ଭାବରେ ଆଶୀର୍ବାଦ କରୁଥିବାର ଦେଖିବା, ଏବଂ ତାପରେ ଆମେମାନେ ବାହାରକୁ ଯାଇ କହିବା ବହୁତ ଉତ୍ତମ ସଭାଟିଏ ହେଲା। ତେବେ ବାକ୍ୟର ପ୍ରଚାର କରାଯିବା, ଆମେ ଏହାକୁ ଉପଭୋଗ କରୁ, ମାତ୍ର ତାହା ମୁଖ୍ୟ ବିଷୟ ନୁହେଁ। ତାହା ନୁହେଁ, ଆମେମାନେ ତ ବାକ୍ୟ ପ୍ରଚାର କରାଯିବା ପରେ ତାହାଙ୍କୁ ଉପାସନା କରିବା ଉଚିତ ନୁହେଁ ଯେପରିକି ଆମେମାନେ ସାଧାରଣତଃ କରିଥାଉ, କେବଳ ତାହାଙ୍କୁ ଉପାସନା କରିଥାଉ। ତାହା ଅଦ୍ଭୁତ ଅଟେ, ମାତ୍ର ଆମେ ଆମ ଜୀବନର ପ୍ରତ୍ୟେକ ଘଣ୍ଟାରେ ତାହାଙ୍କୁ ଉପାସନା କରିବା ଉଚିତ। ଯେତେବେଳେ ଆମେମାନେ କାର୍ଯ୍ୟରେ ରହିଥାଉ, ଆମେ ତାହାଙ୍କୁ ଉପାସନା କରିବା ଉଚିତ। ପ୍ରତ୍ୟେକ ଥର ଯେତେବେଳେ ସେହି ସୁଯୋଗ ନିଜକୁ ଉପସ୍ଥାପନ କରିଥାଏ, ସେତେବେଳେ ପ୍ରଭୁଙ୍କ ବିଷୟ ସାକ୍ଷ୍ୟ ଦେଇ ତାହାଙ୍କୁ ଉପାସନା କରନ୍ତୁ। ଯଦି ଆପଣ ଦେଖନ୍ତି ଆପଣମାନଙ୍କ ମଧ୍ୟରୁ କେତେକ ମହିଳାମାନେ ଜଣେ ସ୍ତ୍ରୀ ଲୋକକୁ ଭୁଲରେ ଥିବାର ଦେଖନ୍ତି, ତାଙ୍କୁ ନେଇ ଏହା କହି ପ୍ରଭୁଙ୍କର ଉପାସନା କରନ୍ତୁ ଯେ ଭଉଣୀ, ଏହାଠାରୁ ଏକ ଅଧିକ ଉତ୍ତମ ଜୀବନ ଅଛି। ଆପଣ କାର୍ଯ୍ୟରେ ଥିବା ପୁରୁଷମାନେ ଯେତେବେଳେ ଆପଣ ଜଣେ ବ୍ୟକ୍ତିଙ୍କୁ ପ୍ରଭୁଙ୍କର ନାମକୁ ବୃଥାରେ ବ୍ୟବହାର କରୁଥିବାର ଶୁଣନ୍ତି, ଯେତେବେଳେ ବି ଗୋଟିଏ ପାର୍ଶ୍ୱକୁ ଯିବାର ସୁଯୋଗ ପାଆନ୍ତି, ଆଉ ତାଙ୍କୁ ହାତରେ ଧରନ୍ତୁ ଏବଂ କୁହନ୍ତୁ, ଆପଣ ଏହା ଅପେକ୍ଷା ଏକ ଅଧିକ ଉତ୍ତମ ଜୀବନ ଅଛି। ଆପଣ ସେହି ଶବ୍ଦଗୁଡ଼ିକୁ ବ୍ୟବହାର କରିବା ଉଚିତ ନୁହେଁ, ଏବଂ ତାଙ୍କୁ ନମ୍ର ଭଦ୍ର ଭାବରେ କୁହନ୍ତୁ। ସେ ସମସ୍ତ ବିଷୟ ଏକ ଉପାସନା ଅଟେ। ଏବଂ ଯେତେବେଳେ ଆମେ କାହାରିକୁ ଅସୁସ୍ଥ ଦେଖୁ ଏବଂ ଡାକ୍ତର କୁହନ୍ତି ଯେ ଆଉ କିଛି କରାଯାଇପାରେ ନାହିଁ, ସେତେବେଳେ ଆମେମାନେ ସେମାନଙ୍କୁ ଏହା କହି ପ୍ରଭୁଙ୍କର ଉପାସନା କରିବା ଉଚିତ ଯେ ସ୍ୱର୍ଗର ଜଣେ ପରମେଶ୍ୱର ଅଛନ୍ତି ଯିଏକି ପ୍ରାର୍ଥନାର ଉତ୍ତର ଦିଅନ୍ତି। ଏବଂ ତାପରେ ଯେତେବେଳେ ଆମେ ସେ ବିଷୟଗୁଡ଼ିକୁ ଘଟୁଥିବାର ଦେଖୁ ଯାହାକି ଆମେ ଘଟୁଥିବାର ଏବଂ ହେଉଥିବାର ଦେଖୁଥାଉ, ସେତେବେଳେ ଆମେମାନେ କଦାପି ଏହି ଜିନିଷଗୁଡ଼ିକୁ ଖସିଯିବାକୁ ଦେବା ଉଚିତ ନୁହେଁ। ଆମେମାନେ ତ କେବଳ ଏହାକୁ ନିଜ ଆଙ୍ଗୁଠି ଦେଇ ଖସିଯିବାକୁ ଦେଇଥାଉ। ତାହା ହିଁ ତ ଆଜି ମାମଲା ସେହି ମହାନ ପେଣ୍ଟିକଷ୍ଟାଲ ମଣ୍ଡଳୀ ସହିତ ଅଟେ। ସେମାନେ ଫସଲର ଉତ୍ତମ ଲହୁଣୀକୁ ନିଜ ଆଙ୍ଗୁଳି ଦେଇ ଖସିଯିବାକୁ ଦେଇଛନ୍ତି ଯେତେବେଳେ କି ତାହା ସେମାନଙ୍କ ହାତରେ ରହିଥିଲା। ମାତ୍ର ଦେଖନ୍ତୁ ଯେ ସେମାନେ କଣ କରିଛନ୍ତି। ସେମାନେ ବାକି ସେହି ମଣ୍ଡଳୀଗୁଡ଼ିକ ପରି ଆଚରଣ କରିଛନ୍ତି। ସେମାନେ କୋରର ପଥରେ ଅର୍ଥଲୋଭ ସକାଶେ ଚାଲି ଯାଇଛନ୍ତି ଏବଂ ବିନଷ୍ଟ ହୋଇଛନ୍ତି, ଏବଂ କଇନର ପଥରେ ଏବଂ କୋରର ସଦୃଶ ଅର୍ଥଲୋଭ ସକାଶେ ବିନଷ୍ଟ ହୋଇଯାଇଛନ୍ତି। ସେମାନେ ସଂଗଠିତ ହୋଇଛନ୍ତି ଭାତୃପ୍ରେମ ରଖିବା ପରିବର୍ତ୍ତେ, ଯେଉଁଠାରେ କି ଆମେମାନେ ସମସ୍ତେ ଏକ ହୋଇପାରିବା, ସେମାନେ ନିଜ ନିଜକୁ ସଂଗଠିତ କରିନେଇଛନ୍ତି, ଛୋଟ ଛୋଟ ସଂଗଠନ ଏବଂ ଛୋଟ ଛୋଟ ବାଦ ଗୁଡ଼ିକ ନିର୍ମାଣ କରିଅଛନ୍ତି, ଏବଂ ସେଠାରୁ ଉତ୍ପନ୍ନ ହୋଇଛନ୍ତି ଓ ଠିକ ଭାତୃପ୍ରେମକୁ ଭଗ୍ନ କରିଦେଇଛନ୍ତି। ଏବଂ ଯଦି ଆପଣମାନେ ଲକ୍ଷ୍ୟ ନ କରନ୍ତି, ତେବେ ସେହି ବାପ୍ଟିଷ୍ଟ ଏବଂ ପ୍ରେସବିଟେରିଆନମାନେ ଏହାକୁ ନେବାକୁ ଯାଉଅଛନ୍ତି, କାରଣ ପରମେଶ୍ୱର ଏହି ପଥର ଗୁଡ଼ିକରୁ ଅବ୍ରାହ୍ମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରିବାରେ ସକ୍ଷମ ଅଟନ୍ତି, ଏବଂ ଆମେମାନେ ବିଭାଜିତ ହୋଇ ଏହାକୁ ନିଜ ହାତରୁ ଖସିଯିବାକୁ ଦେଇଅଛୁ। ଭାରତୀୟମାନେ କିପରି ଏ ଦେଶକୁ ଶ୍ୱେତ ଲୋକମାନଙ୍କ ହାତରେ ହାରିଥିଲେ, କାରଣ ସେମାନେ ବିଭକ୍ତ ରହିଥିଲେ। ଯଦି ସେମାନେ ଗୋଟିଏ ବଡ଼ ସମାବେଶ କରିଥାନ୍ତେ, ମାତ୍ର ସେମାନେ ତ ପରସ୍ପର ମଧ୍ୟରେ ଜଣେ ଅନ୍ୟ ସହିତ ଯୁଦ୍ଧ କରୁଥିଲେ। ଯଦି ସେମାନେ ସମସ୍ତେ ଏକାଠି ହୋଇ ଆସିଥାନ୍ତେ, ତେବେ ସେମାନେ ସେମାନଙ୍କର ଭୂମିକୁ ନିଜର ଅଧିକାରରେ ରଖିଥାନ୍ତେ। ଆମେମାନେ ଏହାକୁ କିପରି ହରାଇବାକୁ ଯାଉଅଛୁ, କାରଣ ଆମେମାନେ ବିଭକ୍ତ ଅଟୁ। ଆମେମାନେ କିପରି ପରମେଶ୍ୱରଙ୍କ ସହିତ ଆମର ଅଭିଜ୍ଞତାକୁ ହରାଇଥାଉ, କାରଣ ଆମେମାନେ ବିଭାଜିତ ହୋଇ ରହିଥାଉ। ଆମେମାନେ ଗୋଟିଏକୁ ବ୍ୟବସ୍ଥିତ କରିଥାଉ, ଏହାକୁ ସେହି ମେଥଡିଷ୍ଟ ବୋଲି ଡାକିଥାଉ, ଏବଂ ଏହାକୁ ବାପ୍ଟିଷ୍ଟ ବୋଲି କହିଥାଉ, ଏବଂ ଏହାକୁ ଆସେମ୍ବଲିଜ୍ ବୋଲି କହିଥାଉ ଏବଂ ଏହାକୁ ୱାନ୍ନେସ୍ ଏବଂ ଏହାକୁ ସେ ଅନ୍ୟାନ୍ୟ କିଛି ବୋଲି କହିଥାଉ ଏବଂ ଚର୍ଚ୍ଚ ଅଫ୍ ଗଡ୍ ଏବଂ ନାଜରିନ୍ ପିଲଗ୍ରିମ୍ ହୋଲିନେସ୍ କହିଥାଉ। ଆମେମାନେ ଖ୍ରୀଷ୍ଟଙ୍କ ଶରୀରକୁ ବିଭକ୍ତ କରିଥାଉ। ଆମେମାନେ କଦାପି ବିଭାଜିତ ହେବା ଉଚିତ ନୁହେଁ। ଆମେମାନେ ତ ବିଚାରଧାରାରେ ଭିନ୍ନ ହୋଇପାରୁ, ମାତ୍ର ଆସନ୍ତୁ ଆମେମାନେ ହୃଦୟରୁ ହୃଦୟରେ ଭାଇ ହୋଇ ରହିବା। ପରମେଶ୍ୱର ଆମଠାରୁ ସେହିପରି ରହୁ ବୋଲି ଚାହାନ୍ତି। ସେ ସମଗ୍ର ପରମେଶ୍ୱରଙ୍କ ମଣ୍ଡଳୀ ପାଇଁ ମୃତ୍ୟୁବରଣ କରିଥିଲେ ଏବଂ ଆମେ ବିଭାଜିତ ହୋଇ ରହିବାକୁ ଚାହୁଁନାହୁଁ। ତେବେ ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ, ନହେଲେ କାଳେ ଆମ୍ଭେମାନେ ଲକ୍ଷ୍ୟ ଭ୍ରଷ୍ଟ ହେବୁ। କାରଣ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା, କଣ ଆପଣ ଏହା ଶୁଣିଲେ କି? ଯଦି ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ, ତେବେ ଦୂତ ହେଉଛନ୍ତି ବାର୍ତ୍ତାବହ। ସେହି ଦୂତ ଶବ୍ଦର ଅର୍ଥ ହେଉଛି ଜଣେ ବାର୍ତ୍ତାବହ ଏବଂ ଠିକ ଏଠାରେ ତାହା ଦେଇ ସେହି ପ୍ରଥମ ପୁସ୍ତକରେ ଦେଖିଥିଲୁ ପରମେଶ୍ୱର ପୁରାକାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ କାଳରେ ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କୁ କଥା କହିଥିଲେ, ତାହା ପରମେଶ୍ୱରଙ୍କ ବାର୍ତ୍ତାବହ ଥିଲେ। ଏବଂ ସେମାନେ ଯଦି ସେମାନେ ପରମେଶ୍ୱରଙ୍କ ବାର୍ତ୍ତାବହ ଥିଲେ, ସେମାନେ ପରମେଶ୍ୱରଙ୍କ ଦୂତଗଣ ଥିଲେ। ଜଣେ ବାର୍ତ୍ତାବହ ଏକ ଦୂତ ଅଟେ, କିମ୍ବା ଜଣେ ଦୂତ ବରଂ ଏକ ବାର୍ତ୍ତାବହ ଅଟନ୍ତି। ଜଣେ ବାର୍ତ୍ତାବହ ଆଜି ସକାଳେ ଆପଣ ଜଣେ ବାର୍ତ୍ତାବହ ଅଟନ୍ତି। ଆପଣ ଉତ୍ତମ ସମାଚାରର ବାର୍ତ୍ତାବହ କିମ୍ବା ମନ୍ଦ ସମାଚାରର ବାର୍ତ୍ତାବହ ଅଟନ୍ତି। ଓ କଣ ଏହା ସୁନ୍ଦର ନୁହେଁ କି ଏହା ଜାଣିବା ଯେ ଆମେମାନେ ରାଷ୍ଟ୍ରଦୂତ ଅଟୁ, ଯେ ଆମେମାନେ ଦୂତ ଅଟୁ, ପୁନରୁତ୍ଥାନର ବାର୍ତ୍ତାବହ ଅଟୁ ଏବଂ ଆମେମାନେ ପାପମୟ ଜଗତ ପାଇଁ ପରମେଶ୍ୱରଙ୍କ ବାର୍ତ୍ତାବହ ଅଟୁ, ଯେ ଖ୍ରୀଷ୍ଟ ଜୀବିତ ଅଛନ୍ତି। ଆମମାନଙ୍କ ହୃଦୟରେ ସେ ଜୀବିତ ଅଛନ୍ତି, ଆମମାନଙ୍କ ଆତ୍ମାରେ ସେ ଜୀବିତ ଅଛନ୍ତି ଏବଂ ସେ ଆମମାନଙ୍କୁ ପାପର ସବୁଠୁ ନିମ୍ନ ସ୍ତରର ଜୀବନର ଉପରକୁ ଆଣି ଉନ୍ନୀତ କରିଅଛନ୍ତି ଏବଂ ଆମମାନଙ୍କୁ ଆମର ପ୍ରାଣରେ ଏକ ହାଲେଲୁୟା ପ୍ରଦାନ କରିଅଛନ୍ତି, ଆମ ପ୍ରାଣରେ, ଏବଂ ଆମକୁ ଏକ ନୂତନ ଜୀବ କରିଅଛନ୍ତି। ଆମେମାନେ ବାର୍ତ୍ତାବହ ଅଟୁ, ନିୟମର ସେହି ଦୂତ ଅଟୁ। କେଡ଼େ ଅଦ୍ଭୁତ! ଏବଂ ବର୍ତ୍ତମାନ ପୁରାତନ ନିୟମରେ ଯଦି ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଅଟଳ ରହିଥିଲା, ସେହି ଉପାୟରେ ତ ତାହା ଠିକ ହେବା ଆବଶ୍ୟକ ଅଟେ। ପୁରାତନ ନିୟମରେ ଏହା ପୂର୍ବେ କି ଜଣେ ଭବିଷ୍ୟତ ବକ୍ତାଙ୍କ ବାକ୍ୟ ପ୍ରକଟିତ କରାଯାଇପାରେ, ଏହାକୁ ପରୀକ୍ଷା କରି ପ୍ରମାଣ କରାଯିବାକୁ ପଡୁଥିଲା। ସେମାନେ ଏହା ସହିତ ସେତିକି ହୁଗୁଳା ନଥିଲେ ଯେତିକି ଆମେମାନେ ଆଜି ଅଟୁ। କେବଳ ବାହାରି ଯାଇ ଯେକୌଣସି ପ୍ରକାରର ଏକ ସମ୍ବେଦନାକୁ ଗ୍ରହଣ କରିନେଇଥାଉ, କିମ୍ବା ଅନ୍ୟ କୌଣସି ବିଷୟକୁ ଗ୍ରହଣ କରିନେଇଥାଉ, ଓ ପରମେଶ୍ୱରଙ୍କ ମହିମା ହେଉ, ତାହା ହିଁ ଏହା ଅଟେ, ଆପଣ ଭୁଲ କରନ୍ତି। ବାଇବେଲ କୁହେ ଯେ ଶେଷ ଦିନରେ ଶୈତାନ ଖ୍ରୀଷ୍ଟିଆନ ଧର୍ମର ଏତେ ନିକଟତର ଭାବରେ ନକଲ କରିବ ଯେ ଏପରିକି ତାହା ଯଦି ସମ୍ଭବ ହୁଏ ମନୋନୀତ ଲୋକମାନଙ୍କୁ ସୁଦ୍ଧା ପ୍ରତାରିତ କରିଦେବ, ତାହା ଠିକ ଅଟେ। ତେଣୁକରି ଆମେମାନେ ଏହାକୁ ନିଶ୍ଚିତରେ ପରୀକ୍ଷା କରିବା ଉଚିତ। ଏବଂ ସେମାନେ ଏହାକୁ ନିଜ ସମୟରେ କିପରି ପରୀକ୍ଷା କରିଥିଲେ, ସେ ଉରିମ୍ ଥୁମିମ୍ ପ୍ରତି, ହାରଣଙ୍କ ବୁକୁପଟା ଯେଉଁଥିରେ କି ସେହି ପଥର ଗୁଡ଼ିକ ରହିଥିଲା, ସୂର୍ଯ୍ୟକାନ୍ତମଣି, ମରକତମଣି, ହୀରା, ମୁକ୍ତା, ନୀଳକାନ୍ତମଣି, ସେ ସମସ୍ତ ପଥର ଗୁଡ଼ିକ ଯାହାକି ଏହି ବାର ପିତୃପୁରୁଷମାନଙ୍କର ଜନ୍ମକୁ ନିଦର୍ଶିତ କରୁଥିଲା, ହାରଣଙ୍କ ବୁକୁପଟାରେ ରହିଥିଲା। ଏବଂ ଯେତେବେଳେ ଜଣେ ଭବିଷ୍ୟତ ବକ୍ତା ଭବିଷ୍ୟତବାଣୀ କରୁଥିଲେ ଏବଂ ସେହି ପବିତ୍ର ଆଲୋକ ତା ଉପରେ ଝଲସି ଉଠୁଥିଲା, ପରମେଶ୍ୱର କହିଥିଲେ ତାହା ସତ୍ୟ। ମାତ୍ର ଏହା ଯେତେ ବାସ୍ତବିକ ପରି ମନେ ହେଉନା କାହିଁକି, ଯଦି ଏହା ତା ଉପରେ ଝଲସି ନ ଉଠେ, ତେବେ ଏହା ସତ୍ୟ ନଥିଲା। ତେଣୁକରି ସେହି ଉରିମ୍ ତୁମିମ୍ ସେହି ଯାଜକତ୍ୱ ସହିତ ରହିଥିଲା। ମାତ୍ର ଆଜି ବାଇବେଲ ହେଉଛି ପରମେଶ୍ୱରଙ୍କ ଉରିମ୍ ତୁମିମ୍, ଏବଂ ଯେତେବେଳେ ଜଣେ ଭବିଷ୍ୟତ ବକ୍ତା ଭବିଷ୍ୟତବାଣୀ କରନ୍ତି, ଏହା ନିଶ୍ଚିତ ଭାବରେ ବାଇବେଲ ସହିତ ଝଲସିବା ଆବଶ୍ୟକ ଅଟେ। ତେବେ ଯାଇ ପରମେଶ୍ୱର କୁହନ୍ତି, ତାପରେ ସେ ଉଲ୍ଲାଇ ଆସନ୍ତି ଓ ଏହାକୁ ପ୍ରମାଣ କରନ୍ତି। ଓ ମୁଁ ଆଜି କିପରି ପରମେଶ୍ୱରଙ୍କୁ ମହିମାନ୍ୱିତ କରିପାରେ, ମୁଁ ଏହା ସଦୃଶ ଆଉ ଏକ ରବିବାର ସକାଳ ବିଷୟରେ ଚିନ୍ତା କରୁଅଛି, ଯେତେବେଳେ କି ମୁଁ ଆରାଧନାଳୟ ଛାଡ଼ି ଯାଉଥିଲି ଏବଂ ଆପଣ ଲୋକମାନେ କାନ୍ଦୁଥିଲେ ଏବଂ ମୋତେ ନ ଯିବା ପାଇଁ କହୁଥିଲେ। ମାତ୍ର ଯେତେବେଳେ ମୁଁ ଦାଉଦ ଏବଂ ଗୋଲିଆତ ଉପରେ ପ୍ରଚାର କରିଥିଲି ଏବଂ ଆପଣମାନେ କିପରି ସେ ଶୀତଳ ଉଦାସୀନ ଜଗତକୁ ସମ୍ମୁଖୀନ ହେବାକୁ ଯାଉଛନ୍ତି, ଯାହାକି କୁହେ ଯେ ଆଶ୍ଚର୍ଯ୍ୟ କର୍ମର ଦିନଗୁଡ଼ିକ ତ ଅତୀତ ହୋଇଯାଇଅଛି, ମୁଁ କହିଥିଲି ଗୋଟିଏ ବଡ଼ ମହାବୀର ଯୋଦ୍ଧା ଅଛି ଏବଂ ଯେତେ ଶୀଘ୍ର ଆମେମାନେ ତାକୁ ବଧ କରିପାରିବା, ବାକି ଅନ୍ୟମାନେ ସେଥିରୁ ସାହସ ପାଇବେ, ଏବଂ ପ୍ରଭୁ ତାହା ପ୍ରଦାନ କରିଥିଲେ। ଏବଂ ତାପରେ ସେଠାରେ ଜଣେ ଓରାଲ ରବର୍ଟସ୍ ଏବଂ ଜଣେ ଜାଗର୍ସ ପ୍ରଭୃତି ରହିଥିଲେ, ଯେଉଁମାନେ କି ଖଡ୍ଗ ବାହାର କଲେ ଏବଂ ଆମେମାନେ ଶତ୍ରୁ ସହିତ ଲଢେଇ କଲୁ ଏବଂ ତାକୁ ଦେଶରୁ ବାହାର ତଡ଼ିଦେଲୁ, ସେମାନଙ୍କର ମୁଖକୁ ବନ୍ଦ କରିଦେଲୁ। ସେମାନେ କହିପାରନ୍ତି ନାହିଁ ଯେ ଆଶ୍ଚର୍ଯ୍ୟ କର୍ମ ଘଟେ ନାହିଁ, କାରଣ ସେଗୁଡ଼ିକ ଏଠାରେ ଅଛି। ନିଶ୍ଚିତ ଭାବରେ ପରମେଶ୍ୱରଙ୍କ ବାକ୍ୟ ଅନନ୍ତ ଅଟେ। ଏହା ଉରିମ ଉପରେ ଝଲସି ଉଠିଥିଲା, ବାକ୍ୟ ଉପରେ ଝଲସି ଉଠିଥିଲା, ତାହା ହେଉଛି ତାଙ୍କର ଉରିମ ଥୁମିମ। ଏବଂ ଯେତେବେଳେ ଏହା ତା ଉପରେ ଝଲସି ଉଠିଥିଲା, ଏହା ସକାରାତ୍ମକ ଥିଲା। ଏବଂ ଯେକୌଣସି ବ୍ୟକ୍ତି ଯିଏକି ଅଭାବୀ ଅଛନ୍ତି, ଯଦି ଆପଣ ଜଣେ ପାପୀ ଅଟନ୍ତି, ଆପଣ କିପରି ଉଦ୍ଧାର ପାଇବେ ତାହା ଜାଣିବାକୁ ଚାହାନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରନ୍ତୁ। ଆଜି ଆମ ପାଖରେ ଅନେକ ବିଷୟ ଗୁଡ଼ିକ ଅଛି ଯାହାକି ଆପଣଙ୍କୁ କରିବାକୁ ପଡ଼ିଥାଏ। ନୂତନ ପୃଷ୍ଠା ଗୁଡ଼ିକୁ ଓଲଟାଇବାକୁ ପଡ଼ିଥାଏ। ଆପଣଙ୍କୁ ଉଦ୍ଧାର ପାଇବାକୁ ହେଲେ ଏହା କରିବାକୁ ପଡ଼ିଥାଏ ଏବଂ ତାହା କରିବାକୁ ପଡ଼ିଥାଏ। ମୁଁ ସେହି ଫିଲିପିୟ କାରାଗୃହ ରକ୍ଷକ ବିଷୟରେ ଭାବେ, ଯେତେବେଳେ ଏହି କାରାଗୃହ ରକ୍ଷକ ଜଣକ ପାଉଲଙ୍କୁ ପଚାରିଥିଲେ, ପରିତ୍ରାଣ ପାଇବା ନିମନ୍ତେ ମୁଁ କଣ କରିବି, ଏହା ଯଦି ଆପଣ କିମ୍ବା ମୁଁ ହୋଇଥାନ୍ତୁ ତେବେ ଆମେ ତାଙ୍କୁ ସେହି ବିଷୟ ଗୁଡ଼ିକୁ କହିଥାନ୍ତୁ ଯାହା ସେ କରିବା ଉଚିତ ନୁହେଁ। ଆପଣଙ୍କୁ ମଦ୍ୟପାନ ଛାଡ଼ିଦେବା ଉଚିତ, ଆପଣଙ୍କୁ ନିଜର ଜୁଆ ଖେଳ ତ୍ୟାଗ କରିବା ଉଚିତ, ଆପଣଙ୍କୁ ଏହା ଛାଡ଼ିବା ଉଚିତ, ଆପଣଙ୍କୁ ତାହା ଛାଡ଼ିବା ଉଚିତ। ପାଉଲ ତାଙ୍କୁ ତାହା କଦାପି କହିଲେ ନାହିଁ, ସେ ତ କେବଳ ତାଙ୍କୁ ସେହି ବିଷୟ ସବୁ କହିଲେ ଯାହା ତାଙ୍କୁ କରିବା ଉଚିତ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କର ଏବଂ ତୁମେ ପରିତ୍ରାଣ ପ୍ରାପ୍ତ ହେବ। ତେବେ ଯିଏ ମୋର ବାକ୍ୟ ଶୁଣେ ଏବଂ ମୋର ପ୍ରେରଣକର୍ତ୍ତାଙ୍କ ଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପାଇଅଛି, ତାହା ହିଁ ଉରିମ ତୁମିମିର ଝଲସିବା ଅଟେ। ସାଧୁ ଯୋହନ 5:24, ମୁଁ ସଦାପ୍ରଭୁ ଯିଏକି ତୁମର ସମସ୍ତ ରୋଗକୁ ସୁସ୍ଥ କରନ୍ତି। ଯାକୁବ 5:14, ପ୍ରାଚୀନମାନଙ୍କୁ ଡକାଅ, ସେମାନେ ତେଲର ଅଭିଷେକ କରନ୍ତୁ, ବିଶ୍ୱାସର ପ୍ରାର୍ଥନା ରୋଗୀମାନଙ୍କୁ ଉଦ୍ଧାର କରିବ। ସେହି ଉରିମ ଝଲସୁଅଛି, ବୁଝିଲେ, ତାହା ହେଉଛି ପରମେଶ୍ୱରଙ୍କ ଅନନ୍ତ ବାକ୍ୟ। ମୋର ସେଥିରେ କିଛି ଯାଏ ଆସେ ନାହିଁ ଯେ କେତେ ନାସ୍ତିକ, ଅବିଶ୍ୱାସୀ, ସନ୍ଦେହୀ, ଅନ୍ଧବିଶ୍ୱାସୀ ଉଠନ୍ତି, ପରମେଶ୍ୱର ତାହାଙ୍କ ବାକ୍ୟ ସପକ୍ଷରେ ଛିଡ଼ା ହେବେ। ସେ ଏହା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏବଂ ବର୍ତ୍ତମାନ ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମମାନଙ୍କର ଉଚିତ, ନହେଲେ କାଳେ ଆମ୍ଭେମାନେ ଲକ୍ଷ୍ୟ ଭ୍ରଷ୍ଟ ହେବୁ। କାରଣ ଦୂତମାନଙ୍କ ଭବିଷ୍ୟତ ବକ୍ତା ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା, କଣ ତା ରହିଥିଲା କି? ଆମେମାନେ ଏହା ଉପରେ ଏକ ସପ୍ତାହ ବିତାଇ ପାରିବା। କଣ ଯେତେବେଳେ ମୂଷା କହିଥିଲେ ଏହା ସେତେବେଳେ ଅଟଳ ରହିଥିଲା କି? ଏହା ନିଶ୍ଚିତରେ ରହିଥିଲା। ଏରିଆଙ୍କ ବିଷୟରେ କଣ? ଯେତେବେଳେ ସେ ପର୍ବତ ଶିଖର ଉପରେ ବସି ରହିଥିଲେ, ପ୍ରଭୁ ତାଙ୍କୁ କହିଥିଲେ, ଏଲିୟ, ସେଠାରୁ ଉପରକୁ ଯାଅ, ମୁଁ ତୁମ ସହିତ ସେଠାରେ ରହିବି, କିଛି ସହଭାଗିତା ଚାହେଁ। ପରମେଶ୍ୱର ତାହାଙ୍କର ଲୋକମାନଙ୍କ ସହିତ ସହଭାଗିତା କରିବାକୁ ପସନ୍ଦ କରନ୍ତି। ମାତ୍ର ଯେପରିକି ସେ ଆମ ସହିତ ସହଭାଗିତା କରନ୍ତି, ସେଇଥିପାଇଁ ଆମେମାନେ ଯଥେଷ୍ଟ ସମୟ ଧରି ଛିଡ଼ା ହୋଇନଥାଉ। ଆମେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ଏବଂ ଅନ୍ୟାନ୍ୟ ବିଷୟ ଗୁଡ଼ିକରେ ଏତେ ଅଧିକ ବ୍ୟସ୍ତ ରହିଥାଉ। ଏଲିୟ ସ୍ଥିର ହୋଇ ବସି ରୁହ, ସେ 3.5 ବର୍ଷର ସହଭାଗିତା ଚାହୁଁଥିଲେ। ଆମେମାନେ ତ ବଡ଼ କଷ୍ଟରେ ତାଙ୍କୁ 3 ମିନିଟ୍ ସୁଦ୍ଧା ଦେଇପାରୁନାହୁଁ। 3.5 ବର୍ଷର ନିରନ୍ତର ସହଭାଗିତା, ଓହ, ମୁଁ ତା ଭଲ ପାଏ। କହିଲେ, ରୋଷେଇ ବିଷୟରେ ଚିନ୍ତା କର ନାହିଁ, ଆମେ ତା ଆଗରୁ ସ୍ଥିର କରିସାରିଛୁ। କାଉମାନେ ତୁମକୁ ଭୋଜନ ଦେବାକୁ ଯାଉଛନ୍ତି ଏବଂ ସବୁକିଛି ବିଷୟ ଠିକ୍ ହେବାକୁ ଯାଉଅଛି। ମୁଁ ତ କେବଳ କିଛି ସହଭାଗିତା ଚାହେଁ। ଏ ବୃଦ୍ଧ ଭବିଷ୍ୟତ ବକ୍ତା ଏଲିୟ ପର୍ବତ ଶିଖର ଉପରେ ବସି ରହିଥିଲେ ଯେତେବେଳେ ସେ ପରମେଶ୍ୱରଙ୍କ ସହିତ ସହଭାଗିତା କରୁଥିଲେ। କାହିଁକି? ସେହି ସେନାପତି କହିଲେ, ମୁଁ ବିଶ୍ୱାସ କରେ ଯେ ମୁଁ ଯାଇ ତାଙ୍କୁ ଧରି ଆଣିବି। ତେବେ ଆପଣ କଦାପି ସେହି ସହଭାଗିତାକୁ ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ। ଅତଏବ ସେହି ସେନାପତି ତାଙ୍କର ମହାନ ସୈନ୍ୟବାହିନୀର 50 ଜଣ ସହିତ ଉପରକୁ ଆସିଲେ ଏବଂ ସେ କହିଲେ, ଏଲିୟ, ମୁଁ ତୁମକୁ ନେବା ପାଇଁ ଆସିଅଛି। ଏବଂ ଏଲିୟ ଛିଡ଼ା ହୋଇ ପଡ଼ିଲେ। ଧ୍ୟାନ ଦିଅନ୍ତୁ, ଏଠାରେ ପ୍ରଭୁଙ୍କର ସେହି ଭବିଷ୍ୟତ ବକ୍ତା ଅଛନ୍ତି। ସେ କହିଲେ, ଯଦି ମୁଁ ପ୍ରଭୁଙ୍କର ଜଣେ ଦାସ ଅଟେ, ତେବେ ସ୍ୱର୍ଗରୁ ଅଗ୍ନି ଆସି ତୁମକୁ ଗ୍ରାସ କରୁ। ଆଉ ଅଗ୍ନି ତଳକୁ ଆସିଲା। ସେ ସେନାପତି କହିଲେ, ଓ କଣ ତୁମେ ଜାଣିଛ କି? ସେହି ରାଜା ବରଂ ଏହା କହିଲେ, ତା ବୋଧହୁଏ ଏକ ବଜ୍ରପାତ ଥିଲା, କେବଳ କିଛି ଗୋଟାଏ ବଜ୍ରପାତ ଅତିକ୍ରମ କରିଗଲା ଏବଂ ଏହା ସେମାନଙ୍କୁ ଆଘାତ କରିଥିଲା। ମୁଁ ଆଉ 50 ଜଣଙ୍କୁ ପଠାଇବି। ଏଲିୟ ଛିଡ଼ା ହୋଇଥିଲେ। ଦୂତମାନଙ୍କ ମଧ୍ୟରୁ ଜଣେ ତାହାଙ୍କର ବାକ୍ୟ ଅଟଳ ଅଟେ। ତାହାଙ୍କୁ ତ ପ୍ରତ୍ୟେକ ସେ କାର୍ଯ୍ୟ ପାଇଁ ଏକ ଯଥାର୍ଥ ପ୍ରତିଶୋଧ ଦେବାକୁ ଅଛି, ଯାହାକି ଭୁଲ ଥିଲା। ସେ କହିଲେ, ଯଦି ମୁଁ ପ୍ରଭୁଙ୍କର ଜଣେ ଦାସ ଅଟେ, ତେବେ ଅଗ୍ନି ଆସୁ। ଏବଂ ଦ୍ୱିତୀୟ ଥର 50 ଜଣ ପୋଡ଼ି ହୋଇଗଲେ। ଠିକ ଅଛି, ପ୍ରତ୍ୟେକ ପ୍ରତିଶୋଧ, କାରଣ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା ଆଉ ପ୍ରତ୍ୟେକ ଆଜ୍ଞା ଲଙ୍ଘନ ଓ ବାଧ୍ୟତା ଯଥାର୍ଥ ପ୍ରତିଶୋଧ ପାଇଲା, ତେବେ ଏଠାରେ ସେହି ମହାନ ବିଷୟ ଅଛି, ପରବର୍ତ୍ତୀ ପଦଟି, ଆମ୍ଭେମାନେ କିପରି ରକ୍ଷା ପାଇବା। ଆମ୍ଭେମାନେ କିପରି ରକ୍ଷା ପାଇବା ଯଦି ଏଲିୟଙ୍କ ବାଣୀ ବିନାଶ ନେଇ ଆସିଥିଲା କାରଣ ସେ ପ୍ରଭୁଙ୍କର ଜଣେ ଦୂତ ଥିଲେ ତାହେଲେ ଆମ୍ଭେମାନେ କିପରି ରକ୍ଷା ପାଇବା ଯେତେବେଳେ ଖ୍ରୀଷ୍ଟଙ୍କ ସ୍ୱର କଥା କହୁଅଛି କିମ୍ବା ଯେତେବେଳେ ଆପଣଙ୍କ ପାଇଁ ପ୍ରାର୍ଥନା କରାଯାଇଅଛି ତେବେ ଆମେମାନେ କିପରି ବିଫଳ ହୋଇପାରୁ ଯଦି ଏହା ଖ୍ରୀଷ୍ଟଙ୍କ ବାଣୀ ଅଟେ ଯଦି ଖ୍ରୀଷ୍ଟ ତାହାଙ୍କର ମଣ୍ଡଳୀକୁ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବା ହେତୁ ନିଯୁକ୍ତ କରିଅଛନ୍ତି ଏବଂ ମଣ୍ଡଳୀ ଠିକ ତାହା ହିଁ କରେ ଯାହା ସେମାନଙ୍କୁ କରିବା ପାଇଁ କହିଛନ୍ତି ତେବେ ଏହା କିପରି ବିଫଳ ହୋଇପାରେ ଏହା ହୋଇପାରେ ନାହିଁ ଆପଣ ବିଫଳ ହୋଇପାରନ୍ତି ମାତ୍ର ଏହା ବିଫଳ ହୋଇପାରେ ନାହିଁ ଏବଂ ଯେପର୍ଯ୍ୟନ୍ତ ଆପଣ ଏହାର ଆଜ୍ଞା ପାଳନ କରନ୍ତି ଏହା ଆପଣଙ୍କୁ କଢାଇ ନେଇଯିବ ଯଦି ଆପଣ ବିଫଳ ହୁଅନ୍ତି ତେବେ ତାହା ଆପଣ ନିଜ ଯୋଗୁଁ ବିଫଳ ହୋଇଥାନ୍ତି ଆପଣ ଠିକ ବାକ୍ୟ ଠାରୁ ଦୂରେଇ ଚାଲିଯାଆନ୍ତି ମାତ୍ର ଯେପର୍ଯ୍ୟନ୍ତ ଆପଣ ବାକ୍ୟ ସହିତ ରୁହନ୍ତି ଏହା ବିଫଳ ହୋଇପାରେ ନାହିଁ କାରଣ ଭବିଷ୍ୟତବକ୍ତାଙ୍କ ବାକ୍ୟ ଅମୁକ ଅମୁକ କରିଥିଲା ତାହେଲେ ଖ୍ରୀଷ୍ଟଙ୍କ ବାକ୍ୟ କେତେ ଅଧିକ କରିବ ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ୱାରା କଥିତ ହୋଇ ଶ୍ରବଣ କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଆମ୍ଭମାନଙ୍କ ନିକଟରେ ପ୍ରମାଣ ସିଦ୍ଧ ହେଲା ଏହା ବିଷୟରେ ଚିନ୍ତା କରନ୍ତୁ ପ୍ରଭୁଙ୍କ ଦ୍ୱାରା କଥିତ ଆମେମାନେ କେତେଥର ଫେରି ଯାଇପାରିବା ଆମେମାନେ କେଉଁଠାରେ ଅଟକି ଯାଇପାରିବା ଠିକ ଏଠାରେ ଗୋଟିଏ ଘଣ୍ଟା ପାଇଁ ଯେତେବେଳେ ଯୀଶୁ ଆସିଥିଲେ ସେ ଗତକାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି ତେବେ ମନେ ରଖନ୍ତୁ ପ୍ରଥମେ ନିଜେ ଯୀଶୁଙ୍କ ଦ୍ୱାରା କୁହାଯିବା ଆରମ୍ଭ ହେଲା ଏବଂ ତାପରେ ଶୁଣିଥିବା ଲୋକମାନଙ୍କ ଦ୍ୱାରା ପ୍ରମାଣ ସିଦ୍ଧ କରାଗଲା ତେବେ ତାହାଙ୍କ କଥା ଶୁଣନ୍ତୁ ଯେତେବେଳେ ସେ ପୃଥିବୀକୁ ଆସିଥିଲେ ସେ ଜଣେ ଆରୋଗ୍ୟକାରୀ ବୋଲି ଦାବି କରିନଥିଲେ ସେ କହିଥିଲେ ଏହା ମୁଁ ନୁହେଁ ଯିଏ କି କାର୍ଯ୍ୟ କରୁଥାଏ ଏହା ତ ମୋର ପିତା ଅଟନ୍ତି ଯିଏ ମୋ ଠାରେ ବାସ କରନ୍ତି ସେ କାର୍ଯ୍ୟ କରନ୍ତି ପୁତ୍ର ନିଜଠାରୁ କିଛି କରିପାରନ୍ତି ନାହିଁ ମାତ୍ର ପିତାଙ୍କୁ ଯାହା ସେ କରୁଥିବାର ଦେଖନ୍ତି ସାଧୁଜନ 5:19 ଧ୍ୟାନ ଦିଅନ୍ତୁ ଯେତେବେଳେ ଫିଲିପ ତାହାଙ୍କ ନିକଟକୁ ଆସିଥିଲେ ନିଥନିଏଲ ଫିଲିପଙ୍କ ପରିବର୍ତ୍ତନ ପରେ ସେ ଯାଇ ନିଥଲିଅଙ୍କର ଦେଖା ପାଇଲେ କହିଲେ ଆସି ଦେଖ ଆମେ କାହାର ଦେଖା ପାଇଛୁ ଯୋସେଫଙ୍କ ପୁତ୍ର ନାଜରିତୀୟ ଯୀଶୁ ଏବଂ ସେ କହିଲେ ନାଜରିତର କି କୌଣସି ଉତ୍ତମ ବିଷୟ ଆସିପାରେ କହିଲେ ଆସି ଦେଖ ଏହା ସୁନିଶ୍ଚିତ ହେବାର ଉପାୟ ଅଟେ ଏହାକୁ ପ୍ରମାଣ କରାଯାଉ ଆସ ଏବଂ ଦେଖ ଓ ଏହା ହିଁ ସର୍ବୋତ୍ତମ ଅଟେ ଯାହାକି ମୁଁ କେବେ ଶୁଣିଅଛି ଆସ ଏବଂ ନିଜେ ଖୋଜି ଦେଖ ପାର୍ଶ୍ୱରେଖାରେ ଛିଡ଼ା ହୋଇ ସମାଲୋଚନା କର ନାହିଁ ବରଂ ସମସ୍ତ ବିଷୟଗୁଡ଼ିକୁ ପ୍ରମାଣ କର ଏବଂ ଯାହା ଉତ୍ତମ ତାହା ଧରି ରଖ ଆସ ଏବଂ ଦେଖ ରାସ୍ତାରେ ଗଲାବେଳେ ସେମାନେ କଥାବାର୍ତ୍ତା ହୋଇଯାଉଥିଲେ ଯେତେବେଳେ ସେ ପ୍ରଭୁ ଯୀଶୁଙ୍କ ଉପସ୍ଥିତିକୁ ଚାଲିକରି ଗଲେ ଯୀଶୁ କହିଲେ ହେଇ ଦେଖ ଜଣେ ଇସ୍ରାଏଲୀୟ ଯାହାଠାରେ କୌଣସି କପଟତା ନାହିଁ ଏହା ତାଙ୍କଠାରୁ ସମସ୍ତ ଚର୍ମକୁ ପ୍ରାୟ କାଢି ନେଇଥିଲା ସେ ଚାରିଆଡ଼େ ଅନାଇଲେ ଓ କହିଲେ ତେବେ ରାବି ଆପଣ ମୋତେ କେବେ ଜାଣିଲେ ଆପଣ ମୋତେ କେବେ ବି ଦେଖିନାହାନ୍ତି ଆପଣ ମୋତେ କିପରି ଜାଣିଲେ ଫିଲିପ କହିଲେ ଏହା ପୂର୍ବେ କି ଯେତେବେଳେ ସେ ଡାକିଲେ କହିଲେ ଏହା ପୂର୍ବେ କି ଫିଲିପ ତୁମକୁ ଗତକାଲି ଡାକିଲେ ଯେତେବେଳେ ତୁମେ ଡିମ୍ବିରି ଗଛ ତଳେ ଥିଲ ମୁଁ ତୁମକୁ ଦେଖିଥିଲି ଆମେନ୍ ସେ କହିଲେ ଆପଣ ପରମେଶ୍ୱରଙ୍କ ପୁତ୍ର ଆପଣ ଇସ୍ରାଏଲର ରାଜା ଜଣେ ନାରୀ ତାହାଙ୍କ ଉପସ୍ଥିତିକୁ ଚାଲିକରି ଗଲେ ଏବଂ ଯୀଶୁ କହିଲେ ଯାଅ ତୁମ ସ୍ୱାମୀକୁ ଘେନିଆସ ସେ ଉତ୍ତର ଦେଲା ମୋର କୌଣସି ସ୍ୱାମୀ ନାହାନ୍ତି କହିଲେ ତା ଠିକ ତୁମର ପାଞ୍ଚଟି ଥିଲେ ଏବଂ ବର୍ତ୍ତମାନ ତୁମେ ଯାହା ସହିତ ରହୁଅଛ ସେ ମଧ୍ୟ ତୁମର ନୁହେଁ ତୁମେ ସତ କହିଛ ଏହା ବିଷୟରେ ଚିନ୍ତା କରନ୍ତୁ ସେ କହିଲା ମହାଶୟ ମୁଁ ଅନୁଭବ କରେ ଯେ ଆପଣ ଜଣେ ଭବିଷ୍ୟତ ବକ୍ତା ଅଟନ୍ତି ଯାହାକି ଆମେମାନେ ଜାଣୁ ଯେତେବେଳେ ମସିହ ଆସିବେ ସେ ଆମକୁ ସମସ୍ତ କଥା କହିବେ ସେ କହିଲେ ମୁଁ ହିଁ ସେହି ଯିଏକି ତୁମ ସହିତ କଥା ହେଉଅଛି ସେ ଦୌଡ଼ି ଯାଇ ନଗରର ଲୋକମାନଙ୍କୁ କହିଲା ଆସ ଓ ଦେଖ ଜଣେ ବ୍ୟକ୍ତିଙ୍କି ଯିଏକି ମୋତେ ତାହା ସବୁ କହିଲେ ଯାହା ମୁଁ କରିଅଛି କଣ ଏହା ଖ୍ରୀଷ୍ଟ ନୁହନ୍ତି କି ଏହା ପ୍ରଭୁଙ୍କ ଦ୍ୱାରା କୁହାଯାଇଥିଲା କଣ ଘଟିଥିଲା ଯୀଶୁ ଯିବା ପୂର୍ବରୁ କହିଥିଲେ ମୁଁ ଯେଉଁ ବିଷୟଗୁଡ଼ିକ କରୁଅଛି ତୁମେମାନେ ମଧ୍ୟ କରିବ କଣ ତା ଠିକ କି ମୁଁ ଯେଉଁ ବିଷୟ ସବୁ ସାଧନ କରୁଅଛି ତୁମେମାନେ ମଧ୍ୟ ତାହା କରିବ ଏପରିକି ଏହାଠାରୁ ଅଧିକ କରିବ କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ଓ ମୁଁ ସେମାନଙ୍କୁ ଦେଖିପାରେ ଯେତେବେଳେ ସେମାନେ ସମସ୍ତ ସ୍ଥାନକୁ ବାହାରିଗଲେ ମାର୍କ 16 ସବୁଆଡ଼େ ଯାଇ ପ୍ରଚାର କଲେ ପ୍ରଭୁ ସେମାନଙ୍କ ସହିତ କାର୍ଯ୍ୟ କରି ବାକ୍ୟକୁ ପ୍ରମାଣ ସିଦ୍ଧ କରୁଥିଲେ ଏବଂ ଏଠାରେ ପାଉଲ ସେ ସମାନ ବିଷୟକୁ ପ୍ରଦାନ କରୁଛନ୍ତି ସେ କହିଲେ ଯେ ସେ ସୁସମାଚାର ଯୀଶୁଙ୍କ ଦ୍ୱାରା ପ୍ରଚାର ହେବା ଆରମ୍ଭ ହୋଇଥିଲା ଏବଂ ଯେଉଁମାନେ ଏହାକୁ ଶୁଣିଥିଲେ ସେମାନଙ୍କ ଦ୍ୱାରା ଆମଠାରେ ପ୍ରମାଣ ସିଦ୍ଧ ହୋଇଥିଲା ତାହା ହିଁ ହେଉଛି ଭିତ୍ତିମୂଳ ପ୍ରସ୍ତର ଓ ପ୍ରଭୁଙ୍କ ନାମ ଧନ୍ୟ ହେଉ ତାହା ହିଁ ହେଉଛି ଭିତ୍ତିମୂଳ ପଥର ଏବଂ ଏହା ଚିନ୍ତା କରିବା ଯେ 2000 ବର୍ଷ ବିତି ଯାଇଅଛି, ନାସ୍ତିକମାନେ ଉଠିଛନ୍ତି ଏବଂ ଅବିଶ୍ୱାସୀମାନେ ଏବଂ ଅନ୍ଧବିଶ୍ୱାସୀମାନେ ଏବଂ ଅଜ୍ଞବାଦୀମାନେ, ମାତ୍ର ଆଜି ସେ ସମାନ ଯୀଶୁ ଠିକ୍ ସେ ସମାନ ଭାବରେ ସେମାନଙ୍କ ଦ୍ୱାରା ତାହାଙ୍କର ବାକ୍ୟକୁ ପ୍ରମାଣ ସିଦ୍ଧ କରନ୍ତି ଯେଉଁମାନେ କି ତାହାଙ୍କର କଥା ଶୁଣନ୍ତି। ତାହାଙ୍କର କଥା ଶୁଣ ଏହାର ଅର୍ଥ କେବଳ ଏକ ଉପଦେଶ ଶୁଣିବା ନୁହେଁ, ଏହାର ଅର୍ଥ ତାହାଙ୍କ କଥା ଶୁଣିବା। ହଁ, ଆମେମାନେ କିପରି ରକ୍ଷା ପାଇବା, ଆମର ପଳାୟନ କେଉଁଠାରେ ଅଟେ? ଓହ, ଆପଣ କୁହନ୍ତି, ପରମେଶ୍ୱର ଧନ୍ୟ ହୁଅନ୍ତୁ, ମୁଁ ମେଥୋଡିଷ୍ଟ ମଣ୍ଡଳୀ ସହିତ ସମ୍ପୃକ୍ତ ଅଟେ, ମୁଁ ଜଣେ ପ୍ରେସବିଟେରିଆନ୍ ଅଟେ, ମୁଁ ଜଣେ ପେଣ୍ଟିକୋଷ୍ଟାଲ ଅଟେ। ତାହାର ଏହା ସହିତ କୌଣସି ସମ୍ପର୍କ ନାହିଁ। ଏବଂ ଆପଣ ଏକ ପାର୍ଶ୍ୱ ଧାଡ଼ିରେ ଛିଡ଼ା ହୋଇ ଏହାକୁ ଆଧ୍ୟାତ୍ମିକତା କିମ୍ବା କିଛି ମାନସିକ ଟେଲିପାଥି କହନ୍ତି, କିମ୍ବା କୌଣସି ଶୟତାନ କିମ୍ବା ସେହିପରି କିଛି କହିବାକୁ ଚାହାନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା କଥା। ଯଦି ପ୍ରତ୍ୟେକ ବାକ୍ୟ ଦୂତମାନଙ୍କ ଦ୍ୱାରା ଅଟଳ ରହିଥିଲା, ଯୀଶୁ କହିଲେ ଏହା ନୁହେଁ, ଅଳ୍ପ ସମୟ ଏବଂ ଜଗତ ମୋତେ ଆଉ ଦେଖିବ ନାହିଁ, ତଥାପି ତୁମେମାନେ ମୋତେ ଦେଖିବ, କାରଣ ମୁଁ ତୁମ ସହିତରେ ରହିବି ଏପରିକି ଯୁଗାନ୍ତ ଯାଏ ରହିବି। ଏବଂ ଯେତେବେଳେ ଆମେ ତାହାଙ୍କୁ ତାଙ୍କର ବାକ୍ୟକୁ ପ୍ରମାଣ ସିଦ୍ଧ କରିବା ପାଇଁ ତଳକୁ ଓହ୍ଲାଇ ଆସୁଥିବାର ଦେଖୁ, ତାହେଲେ ଆମେମାନେ କିପରି ରକ୍ଷା ପାଇବା ଯଦି ଆମେମାନେ କୌଣସି ମଣ୍ଡଳୀରେ କିମ୍ବା କୌଣସି ସଂଗଠନରେ କିମ୍ବା ନାମଧାରୀ ସଂସ୍ଥାରେ କିମ୍ବା ଆମର ନିଜର କୌଣସି ମନଗଢ଼ା ସିଦ୍ଧାନ୍ତ ପ୍ରତି ଆଶ୍ରୟ ନେବା? ଉତ୍ତମ ହେବ ଯେ ଆପଣ ହୁଗୁଳା ହୋଇଯାଆନ୍ତୁ, କାରଣ ଯଦି ପ୍ରତ୍ୟେକ ପାପ ଦୂତମାନଙ୍କ ଅଧୀନରେ ଯଥାର୍ଥ ପ୍ରତିଶ୍ରୁତି ପାଇଥିଲା, ତାହେଲେ ତାହା କେତେ ଅଧିକ ହେବ ଯେତେବେଳେ ପରମେଶ୍ୱରଙ୍କ ପୁତ୍ର ଆପଣ ବାକ୍ୟକୁ ପ୍ରକଟିତ କରିବା ପାଇଁ ସ୍ୱର୍ଗରୁ କଥା କହୁଅଛନ୍ତି। ତେବେ ଆମେମାନେ କିପରି ରକ୍ଷା ପାଇବା ଯଦି ଆମେମାନେ ଏପରି ମହାପରିତ୍ରାଣକୁ ଅବହେଳା କରିବା? ଓ ମୋ ପ୍ରଭୁ ପରମେଶ୍ୱର ମଧ୍ୟ, ଚତୁର୍ଥ ପଦ, ପରମେଶ୍ୱର ମଧ୍ୟ ସେ ସମ୍ବନ୍ଧରେ ସାକ୍ଷ୍ୟ ଦେଇଅଛନ୍ତି, ଏହାକୁ ଦେଖନ୍ତୁ, ପ୍ରଭୁ ସାକ୍ଷ୍ୟ ଦେଇଥିଲେ। ଓହ, ମୁଁ ସେଥିପାଇଁ ବହୁତ ଖୁସି ଅଟେ, ପ୍ରଭୁ ସାକ୍ଷ୍ୟ ଦେଇଥିଲେ। ଦେଖନ୍ତୁ, ଯେତେବେଳେ ଏଲିଓ ପାହାଡ଼ ଉପରେ ବସିଥିଲେ ଏବଂ ସେ କହିଥିଲେ, ଯଦି ମୁଁ ପରମେଶ୍ୱରଙ୍କ ଲୋକ, ତେବେ ସ୍ୱର୍ଗରୁ ଅଗ୍ନି ଆସୁ ଓ ତୁମକୁ ଗ୍ରାସ କରୁ। ପରମେଶ୍ୱର ସାକ୍ଷ୍ୟ ଦେଇଥିଲେ ଯେ ସେ ପରମେଶ୍ୱରଙ୍କ ଜଣେ ଲୋକ ଥିଲେ। ପରମେଶ୍ୱର ସର୍ବଦା ସାକ୍ଷ୍ୟ ଦେଇଥାନ୍ତି, ଆପଣଙ୍କର ଜୀବନ ସାକ୍ଷ୍ୟ ଦେବ। ମୁଁ ଜାଣେ ନାହିଁ ଯେ ଆପଣଙ୍କର ସାକ୍ଷ୍ୟ କ'ଣ ଅଟେ, ମାତ୍ର ଆପଣଙ୍କର ଜୀବନ ଏତେ ଉଚ୍ଚ ପାଟି କରେ ଯେ ଆପଣଙ୍କର ସ୍ୱର ଶୁଣାଯାଇପାରେ ନାହିଁ। ମାତ୍ର ଆପଣଙ୍କର ଜୀବନଯାପନ, ଆପଣଙ୍କର ଦୈନନ୍ଦିନ ଜୀବନ ସାକ୍ଷ୍ୟ ଦେବ ଯେ ଆପଣ କ'ଣ ଅଟନ୍ତି। ପରମେଶ୍ୱର ସାକ୍ଷ୍ୟ ଦେଇଥାନ୍ତି। ହଁ, ପବିତ୍ର ଆତ୍ମା ଏକ ମୁଦ୍ରାଙ୍କ ଅଟନ୍ତି ଏବଂ ଏକ ମୁଦ୍ରା କାଗଜର ଉଭୟ ପାର୍ଶ୍ୱରେ ରହିଥାଏ। ସେମାନେ ଆପଣଙ୍କୁ ଏଠାରେ ଛିଡ଼ା ହୋଇଥିବାର ଦେଖନ୍ତି ଏବଂ ଆପଣ ଯେତେବେଳେ ଚାଲିଯାଆନ୍ତି ସେତେବେଳେ ମଧ୍ୟ ଆପଣଙ୍କୁ ଦେଖନ୍ତି। କେବଳ ମଣ୍ଡଳୀରେ ନୁହେଁ, ବରଂ ପ୍ରତ୍ୟେକ ଦିନର କାର୍ଯ୍ୟରେ ଦେଖନ୍ତି, ଆପଣ ଉଭୟ ପାର୍ଶ୍ୱରେ ଭିତର ଓ ବାହାରେ ମୁଦ୍ରାଙ୍କିତ ହୋଇଥାନ୍ତି। ଆପଣଙ୍କ ଠାରେ ଥିବା ସେହି ଆନନ୍ଦ ଦ୍ୱାରା ଏବଂ ଆପଣ ଅତିବାହିତ କରୁଥିବା ସେହି ଜୀବନ ଦ୍ୱାରା ଆପଣ ଭିତରେ ଓ ବାହାରେ ମୁଦ୍ରାଙ୍କିତ ହୋଇଥାନ୍ତି, ଯେ ଆପଣ ଜାଣନ୍ତି ଯେ ଆପଣ ରକ୍ଷା ପାଇଅଛନ୍ତି ଏବଂ ଜଗତ ଜାଣେ ଯେ ଆପଣ ରକ୍ଷା ପ୍ରାପ୍ତ ଅଟନ୍ତି। ଆପଣ ଯେଉଁ ଜୀବନଯାପନ କରନ୍ତି ତାହା ଦ୍ୱାରା, କାରଣ ପରମେଶ୍ୱର ସାକ୍ଷ୍ୟ ଦେଇଥାନ୍ତି। ତାଙ୍କର ପବିତ୍ର ନାମର ଧନ୍ୟ ହେଉ। ମୋ ପ୍ରଭୁ, ମୁଁ ଧାର୍ମିକ ଅନୁଭବ କରୁଅଛି। ଭାଇମାନେ ସେଠାରେ ଏହା ବିଷୟରେ ଚିନ୍ତା କରନ୍ତୁ, ଓ ମୋର ମେଷ ମୋର ସ୍ୱର ଶୁଣନ୍ତି, ଏବଂ ସେମାନେ ଜଣେ ଅଜଣା ଲୋକ ପଛରେ ଯିବେ ନାହିଁ। ଓ ଆମର ନାମ ଗୁଡିକ କିପରି ତାଙ୍କ ହାତ ପାପୁଲିରେ ରହିଅଛି, ଏହା ଦିନ ରାତି ତାହାଙ୍କ ସମ୍ମୁଖରେ ଅଛି। ତାଙ୍କ ବାକ୍ୟ ସର୍ବଦା ତାହାଙ୍କ ସମ୍ମୁଖରେ ଅଛି, ତାଙ୍କର ପ୍ରତିଜ୍ଞା, ସେ ଏହାକୁ ଭୁଲି ପାରନ୍ତି ନାହିଁ, ଏବଂ ସେ ଆପଣଙ୍କୁ ପ୍ରେମ କରନ୍ତି। ତେବେ ସେ ଆପଣ ନିଜ ଲୋକମାନଙ୍କର ସାକ୍ଷ୍ୟ ଦେବେ, ଆପଣ ନିଜର ପାଟି ଖୋଲି ଗୋଟିଏ ହେଲେ ଶବ୍ଦ କୁହନ୍ତି ନାହିଁ, ଜଗତ ଜାଣିଯିବ ଯେ ଆପଣଙ୍କ ସହିତ କିଛି ଗୋଟାଏ ବିଷୟ ଘଟିଅଛି। ନିଜ ଇଚ୍ଛା ଅନୁସାରେ ନାନା ଚିହ୍ନ, ଅଦ୍ଭୁତ କର୍ମ, ପୁଣି ବିବିଧ ଶକ୍ତିର କାର୍ଯ୍ୟ ଓ ପବିତ୍ର ଆତ୍ମା ଅନ୍ୟାନ୍ୟ ଦାନ ଦ୍ୱାରା ସାକ୍ଷ୍ୟ ଦେଇଅଛନ୍ତି। ତେବେ ଆସନ୍ତୁ, ଆମେମାନେ ସମାପ୍ତ କରିବା ପୂର୍ବରୁ ବର୍ତ୍ତମାନ କେବଳ ଗୋଟିଏ ଶାସ୍ତ୍ରାଂଶକୁ ନେବା। ପେଣ୍ଟିକୋଷ୍ଟ ଦିନରେ ଯେତେବେଳେ ସେମାନେ ପବିତ୍ର ଆତ୍ମା ଗ୍ରହଣ କରିଥିଲେ, ପ୍ରାୟ 4 ଦିନ ପରେ ପିତର ସୁନ୍ଦର ନାମକ ଫାଟକ ଦେଇ ଯାଉଥିଲେ ସେ ଏବଂ ଜୋହନ। ସେମାନେ ଜଣେ ବ୍ୟକ୍ତିଙ୍କୁ କହିଲେ ଆମ ଆଡ଼କୁ ଚାହ ଏବଂ ପିତର କହିଲେ ରୂପା ଏବଂ ସୁନା ମୋ ପାଖରେ ନାହିଁ ମାତ୍ର ଯାହା ମୋ ପାଖରେ ଅଛି ତାହା ମୁଁ ତୁମକୁ ଦେବି ନାଜରତୀୟ ଯୀଶୁଖ୍ରୀଷ୍ଟଙ୍କ ନାମରେ ଉଠ ଏବଂ ଚାଲ ଏବଂ ସେ ବ୍ୟକ୍ତି ଜଣକ ଉପରକୁ ଚାହିଁଲେ ଏବଂ ଏହା ବିଷୟରେ କଦାପି କୌଣସି ପ୍ରଶ୍ନ କଲେ ନାହିଁ ସେ ତ କେବଳ ଛିଡ଼ା ହେଲେ ଏବଂ ଚାଲିବାକୁ ଲାଗିଲେ। ସେମାନେ ଅଜ୍ଞ ଏବଂ ଅଶିକ୍ଷିତ ଲୋକମାନେ ଥିଲେ ମାତ୍ର ବାଇବେଲ କୁହେ ସେମାନଙ୍କୁ ସେହି ଲୋକମାନଙ୍କ ପ୍ରତି ଧ୍ୟାନ ଦେବାକୁ ପଡ଼ିଥିଲା କାରଣ ସେମାନେ ଜାଣିଥିଲେ ଯେ ସେମାନେ ଯୀଶୁଙ୍କ ସହିତ ରହିଥିଲେ। ଭାଇ ଯେତେବେଳେ ସେହି ଜଗତ ଜାଣେ ଯେ ଆପଣ ଯୀଶୁଙ୍କ ସହିତ ରହିଅଛନ୍ତି ଯେତେବେଳେ କି ଆପଣ ଏହି ସାମ୍ପ୍ରତିକ ଦୁନିଆରେ ଏବଂ ଏହି ଅନ୍ଧକାରରେ ଏପରି ଏକ ଅମିଶ୍ରିତ ଜୀବନଯାପନ କରନ୍ତି ଯାହାକି ଜଗତ ଜାଣେ ଏବଂ ଦେଖିପାରେ ଯେ ଆପଣ ଯୀଶୁଙ୍କ ସହିତ ରହିଅଛନ୍ତି ଯେତେବେଳେ କି ରାସ୍ତାରେ ଯାଉଥିବା ଏକ ରୁକ୍ଷ ପୁରୁଣା ଅଶ୍ଳୀଳ ବେଶ୍ୟା ମେଷଶାବକଙ୍କ ରକ୍ତରେ ଧୋଇ ହୋଇ ଜଣେ ମହିଳା ହୋଇପାରନ୍ତି ପରମେଶ୍ୱର ସାକ୍ଷ୍ୟ ଦେଉଥାନ୍ତି ଯେ ସେ ଜୀବିତ ଅଟନ୍ତି। ଜଣେ ମଦ୍ୟପକୁ ନିଅନ୍ତୁ ଯିଏକି ଏତେ ନିମ୍ନ ସ୍ତରର ଅଟେ ଯେ ସେ ନିଜ ପତ୍ନୀ ଉପରେ ଅତ୍ୟାଚାର କରିବ ଯେ ସେ ତାର ପିଲାମାନଙ୍କ ସହିତ ଅସଦାଚରଣ କରିବ ଏବଂ ବେଶ୍ୟା ଉପରେ ଖର୍ଚ୍ଚ କରିବା ପାଇଁ ମେଜରୁ ଭୋଜନ ନେଇଯିବ ତାକୁ ଥରେ ଯୀଶୁଙ୍କ ସହିତ ରହିବାକୁ ଦିଅନ୍ତୁ ଆପଣ ତାକୁ ଫେରି ଆସୁଥିବାର ଦେଖିବେ ଯେପରି ବାହିନୀ ଥିଲା ଯିଏକି ନିଜର ସଠିକ ମନରେ ରହିଥିଲା ଏବଂ ପୋଷାକ ପିନ୍ଧିଥିଲା ନିଜର ଶିଶୁ ଏବଂ ସ୍ତ୍ରୀ ଏବଂ ପ୍ରିୟଜନଙ୍କ ପ୍ରତି ଉତ୍ତମ ରହିଥିଲା। ନିଶ୍ଚିତ ଭାବରେ କିଛି ସମୟ ପୂର୍ବରୁ ପ୍ରାୟ 40 ବର୍ଷ ପୂର୍ବେ ଯେତେବେଳେ ବିଶ୍ୱର ସମସ୍ତ ଧର୍ମ ମିଳିତ ଏକତ୍ରିତ ହୋଇଥିଲେ ଏବଂ ବିଭିନ୍ନ ଲୋକ ଉଠି କଥା କହିଥିଲେ ଏବଂ ମୁସଲମାନ ଉଠି ମହମ୍ମଦ ଧର୍ମ ପାଇଁ କହିଥିଲେ ଜୈନମାନେ ଜୈନ ଧର୍ମ ପାଇଁ କଥା କହିଥିଲେ ବୌଦ୍ଧମାନେ ବୌଦ୍ଧ ଧର୍ମ ପାଇଁ କଥା କହିଥିଲେ ଏବଂ ଯେତେବେଳେ ସେ ସାନ ଡାକ୍ତର ମୁଁ ଠିକ ଏହି ସମୟରେ ଭୁଲି ଯାଉଛି ଯେ ତାଙ୍କର ଶେଷ ନାମଟି କଣ ଥିଲା ମୁଁ ତାଙ୍କ ନାମ ଜାଣିଛି ମାତ୍ର ମୁଁ ଏହାକୁ ଭୁଲି ଯାଇଅଛି ସେ ଖ୍ରୀଷ୍ଟିଆନ ଧର୍ମର ପ୍ରତିନିଧିତ୍ୱ କରି କଥା କହିଥିଲେ ଏବଂ ସେ ଆମେରିକାର ଓକ୍ଲାହୋମାର ଲେଡି ମ୍ୟାକେବିଙ୍କ କାହାଣୀ କହିଥିଲେ। ସେହି ମହିଳା ଜଣକ ଏତେ ଅଧିକ କ୍ରୋଧୀ ଏବଂ ଏତେ ନିମ୍ନ ସ୍ତରର ଥିଲେ ଯେ ଏପରିକି ଯେତେବେଳେ ସେମାନେ ତାଙ୍କୁ ମାରିବାକୁ ଯାଇଥିଲେ ସେମାନେ ତାଙ୍କ ଉପରେ ନିଜ ହାତକୁ ସୁଦ୍ଧା ରଖିନଥିଲେ। ସେ ଏତେ ଅଶ୍ଳୀଳ ଏବଂ ମନ୍ଦ ଥିଲେ। ସେମାନେ ତାଙ୍କୁ ଏକ ଅଭିଯୋଗରେ ଗିରଫ କରିଥିଲେ ସିଗାରେଟ୍ ଟାଣିବା ପାଇଁ ଏକ ଷ୍ଟେଜ୍ କୋଚ୍ ଘୋଡ଼ାଗାଡ଼ି ଚଳାଇବା ପାଇଁ ଏବଂ ଓକ୍ଲାହୋମାରେ ସେହି ଆଇନଗୁଡ଼ିକୁ ଅବାଜ୍ଞା କରିବାର ରେକର୍ଡ ଭାଙ୍ଗି ଦେଇଥିଲେ ଯେତେବେଳେ କି ସେ ସେହି ରାସ୍ତା ଦେଇ 4ଟି ଘୋଡ଼ା ଚଳାଇ ଯାଇଥିଲେ ଏବଂ ସେ ଏତେ ଖରାପ ଓ ଏତେ ମନ୍ଦ ଥିଲେ ଯେ ଏପରିକି ସେ ଯେଉଁ ସ୍ଥାନରେ ରହୁଥିଲେ ତାର ଆଖପାଖରେ କୌଣସି ଜନସମାଜ ମଧ୍ୟ ଯାଉନଥିଲେ। ଏତେ ଅଧିକ ଥିଲା ଯେ ଏପରିକି ସେହି ଦଣ୍ଡାଦେଶ ନିର୍ବାହୀମାନେ ତାଙ୍କୁ ବଧ କରିବାକୁ ଯାଉଥିଲେ ସେମାନେ ତାଙ୍କୁ ଫାଶୀ ମଧ୍ୟ ଦେଇନଥିଲେ। ସେମାନେ କେବଳ ତାଙ୍କୁ ବଧ କରିବାକୁ ଯାଇ ତାଙ୍କ ଉପରେ ରାଳ ଏବଂ ପର ଢାଳି ଦେଇଥିଲେ ଏବଂ ଯେତେବେଳେ ଏହି ଛୋଟ ପ୍ରଚାରକ ଜଣ ସେହି ସ୍ତ୍ରୀର କାହାଣୀକୁ ଏହିପରି ଭାବରେ ପ୍ରଦାନ କରିଥିଲେ ଏପରିକି ସେ ସେହି ଲୋକମାନଙ୍କୁ ସେମାନଙ୍କର ଆସନର ଅଗରେ ବସିଥାଇ ଏହା ଶୁଣିବା ହେତୁ ପ୍ରସ୍ତୁତ କରିସାରିଥିଲେ ଯେ ପରବର୍ତ୍ତୀ ବିଷୟ କଣ ହେବ। ଯେତେବେଳେ ସେ ସେହି ସ୍ଥାନକୁ ପହଞ୍ଚି ଆସିଲେ ଅତ୍ୟନ୍ତ ମନ୍ଦ ଅପରିଷ୍କାର ନିମ୍ନମାନର ଏପରିକି ଆଇନଗୁଡ଼ିକ ମଧ୍ୟ ତାଙ୍କ ସହିତ କୌଣସି ବିଷୟ କରିବାକୁ ଚାହିଁନଥିଲେ ସେ ଏତେ ନିମ୍ନ ସ୍ତରର ଥିଲେ। ନରକର ଶୈତାନ ସୁଦ୍ଧା ଏପରି ଜଣେ ବ୍ୟକ୍ତିଙ୍କୁ ପ୍ରାୟ ପ୍ରତ୍ୟାଖ୍ୟାନ କରିଦେବ ଯେପରି ଭାବରେ ସେ ସେହି କାହାଣୀକୁ ପରିବେଷଣ କରିଥିଲେ। ତାପରେ ସେ କହିଲେ ବିଶ୍ୱର ସମସ୍ତ ଧର୍ମର ଭଦ୍ରଲୋକ କଣ ଆପଣମାନଙ୍କ ଧର୍ମରେ ଏପରି କିଛି ଅଛି କି ଯାହାକି ଏହି ଲେଡି ମ୍ୟାକେବିଙ୍କ ହାତକୁ ସଫା କରିଦେବ। ସମସ୍ତେ ନୀରବ ହୋଇ ବସି ରହିଲେ। ତାପରେ ସେ ନିଜ ହାତରେ କରତାଳି ଦେଇ ଉପରକୁ ଡେଇଁ ପଡ଼ିଲେ। ସେ କହିଲେ ପରମେଶ୍ୱରଙ୍କ ମହିମା ହେଉ, ଯୀଶୁଖ୍ରୀଷ୍ଟଙ୍କ ରକ୍ତ କେବଳ ତାର ହାତକୁ ଧୋଇ ସଫା କରିବ ନାହିଁ ବରଂ ଏହା ତାର ହୃଦୟକୁ ସଫା କରିଦେବ ଏବଂ ତାଙ୍କୁ ତାହାଙ୍କର କନ୍ୟା ମଧ୍ୟ କରିଦେବ। ଆପଣଙ୍କୁ କହିବି ଆଶ୍ଚର୍ଯ୍ୟଜନକ ଅନୁଗ୍ରହ ଶବ୍ଦ କେତେ ମଧୁର ଯାହା ମୋ ପରି ଏକ ନୀଚକୁ ରକ୍ଷା କଲା। ଥରେ ହଜି ଯାଇଥିଲି କିନ୍ତୁ ବର୍ତ୍ତମାନ ମୁଁ ଖୋଜା ଯାଇଅଛି। ମୁଁ ଅନ୍ଧ ଥିଲି ମାତ୍ର ବର୍ତ୍ତମାନ ମୁଁ ଦେଖୁଅଛି। ଏହା ଅନୁଗ୍ରହ ଅଟେ ଯାହାକି ମୋ ହୃଦୟକୁ ଭୟ କରିବାକୁ ଶିଖାଇଲା। ଏହା ଅନୁଗ୍ରହ ଥିଲା ଯାହା ମୋତେ ଭୟରୁ ମୁକ୍ତ କଲା। କେତେ ମୂଲ୍ୟବାନ ଯେ ସେ ଅନୁଗ୍ରହ ଉଭା ହେଲା। ଏହି ଘଟିକାରେ ଯେତେବେଳେ ମୁଁ ପ୍ରଥମେ ବିଶ୍ୱାସ କଲି ନିଶ୍ଚିତ ଭାବରେ ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା। ଯଦି ଆପଣ ଖାଇବାକୁ ଅବହେଳା କରନ୍ତି ଆପଣ ମରିଯିବେ। ଆପଣ ଏକ କୋଣରେ ମୋଡ଼ିବାକୁ ଅବହେଳା କରନ୍ତି ଆପଣ ବାଡ଼େଇ ଧକ୍କା ହୋଇଯିବେ। ଆପଣ ଗାଈକୁ କ୍ଷୀର ବାହାର କରିବାର ଅବହେଳା କରନ୍ତି ସେ ଶୁଖିଯିବ। ଆପଣ ନିଜର ଦାନ୍ତକୁ ଅବହେଳା କରନ୍ତି ଆପଣଙ୍କୁ ତାହା ସବୁ ଟାଣିବାକୁ ପଡ଼ିବ। ନିଶ୍ଚିତ ଭାବରେ ଆପଣ ନିଜର ଅବହେଳା ପାଇଁ ମୂଲ୍ୟ ପରିଶୋଧ କରନ୍ତି। ଓହ ବ୍ରାନମ୍ ଟେବରନେକଲ ଏବଂ ଆପଣ ଆଗନ୍ତୁକମାନେ ମୋତେ ବର୍ତ୍ତମାନ ଆପଣମାନଙ୍କୁ କିଛି କହିବାକୁ ଦିଅନ୍ତୁ। ଆପଣ ପରମେଶ୍ୱରଙ୍କ ମହିମା ବିଷୟରେ ସାକ୍ଷ୍ୟ ଦେବାକୁ ଅବହେଳା କରନ୍ତି। ଆପଣ ପରମେଶ୍ୱରଙ୍କୁ ପ୍ରଶଂସା ଓ ଗୌରବ ଦେବାରେ ଅବହେଳା କରନ୍ତି। ଆପଣ ନିଜକୁ ଏହି ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଶୀତଳ ଆନୁଷ୍ଠାନିକ ଏବଂ ପଶ୍ଚାତ ଗମନକାରୀ ଭାବରେ ପାଇବେ। ଆପଣ ପରମେଶ୍ୱରଙ୍କ ପ୍ରଶଂସା କରନ୍ତୁ। ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା? ଏହା ବିଳମ୍ବ ହେଉଅଛି। ମୁଁ ବର୍ତ୍ତମାନ ହିଁ ଭାଇ ଥୋମ୍ଙ୍କୁ ଦେଖିବାକୁ ପାଇଲି, ଯିଏକି ସେଠାକୁ ଫେରି ଆସିଲେ। ଆମେମାନେ ସମାପ୍ତ କରିବା ଏବଂ ପ୍ରଭୁ ଇଚ୍ଛା କଲେ ଆଜି ରାତିରେ ଜାରି ରଖିବା। ଆସନ୍ତୁ ଅଳ୍ପ କ୍ଷଣ କିଛି ପ୍ରାର୍ଥନା କରିବା। ଆମର ସ୍ୱର୍ଗସ୍ଥ ପିତା, ତୁମକୁ ହିଁ ଆଶୀର୍ବାଦ ଏବଂ ପ୍ରଶଂସା ଓ ସମ୍ମାନ ଏବଂ ଗୌରବ ଏବଂ ଜ୍ଞାନ ଏବଂ ଶକ୍ତି ଏବଂ ସାମର୍ଥ୍ୟ ସଦାକାଳ ପାଇଁ ହଉ। ଓ ସିଂହାସନ ଉପରେ ବସିଥିବା ସେହି ମେଷଶାବକଙ୍କୁ, ଆଧିପତ୍ୟ ଏବଂ ରାଜ୍ୟ ଏବଂ ସବୁକିଛି ତାହାଙ୍କ ହସ୍ତରେ ଦିଆଯାଇଥିଲା। ଯେତେବେଳେ ସେ ଆମମାନଙ୍କର ଧାର୍ମିକତା ପାଇଁ ମୃତ୍ୟୁରୁ ପୁନରୁତ୍ଥିତ ହୋଇଥିଲେ, ସେ ଜଗତ ପ୍ରତି ଚିତ୍କାର କରିଥିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଶକ୍ତି ମୋ ହସ୍ତରେ ପ୍ରଦାନ କରାଯାଇଅଛି, ଅତଏବ ସମଗ୍ର ଜଗତକୁ ଯାଅ ଏବଂ ସୁସମାଚାର ପ୍ରଚାର କର। ହେ ପ୍ରିୟ ମୃତ ପ୍ରାୟ ମେଷଶାବକ, ତୁମର ମୂଲ୍ୟବାନ ରକ୍ତ କଦାପି ନିଜର ଶକ୍ତିକୁ ହରାଇବ ନାହିଁ, ଯେପର୍ଯ୍ୟନ୍ତ କି ପରମେଶ୍ୱରଙ୍କ ମୂଲ୍ୟ ଦିଆଯାଇଥିବା କୃତ ମଣ୍ଡଳୀ ଉଦ୍ଧାର ନ କରାଯାଏ, ଯେପରିକି ଆଉ ପାପ କରେ ନାହିଁ। ସେବକ ଭାବରେ ଆମକୁ ଏହା ଦେଖିବା ପାଇଁ ସାହାଯ୍ୟ କର ଯେ ଆମେମାନେ କଣ ପାଇଁ ଏତେ ଅଧିକ ଭାବରେ ଏହା ଆବଶ୍ୟକ କରୁ, ଯେ ଆମର କିପରି ଏକ ମଣ୍ଡଳୀ ରହିବା ଆବଶ୍ୟକ, ଆମର ଏହା ରହିବା ଆବଶ୍ୟକ, ଆମର ସବୁକିଛି ରହିବା ଆବଶ୍ୟକ। ଆମର ସ୍ତ୍ରୀ ଲୋକମାନେ ମଣ୍ଡଳୀକୁ ଯିବା ପୂର୍ବରୁ, ଯଦ୍ୟପି ନିଜକୁ ଖ୍ରୀଷ୍ଟିଆନ ବୋଲି ଡାକିଥାନ୍ତି, ଏକ ନିର୍ଦ୍ଦିଷ୍ଟ ପ୍ରକାରର ପୋଷାକ ପିନ୍ଧିବାକୁ ରହିଥାଏ, କିମ୍ବା ଏତେ ସୁନ୍ଦର ଭାବରେ ପୋଷାକ ପିନ୍ଧିବାକୁ ରହିଥାଏ, ଏବଂ ପ୍ରଚାରକମାନେ ଆସିବା ପୂର୍ବରୁ ତାଙ୍କ ପାଖରେ ଏତେ ଟଙ୍କା ରହିବାକୁ ଥାଏ, ଏବଂ ସବୁକିଛି ବିଷୟ ଅମୁକ ଅମୁକ ଭାବରେ ରହିବାକୁ ଥାଏ। ହେ ଖ୍ରୀଷ୍ଟ, ଯେତେବେଳେ ମୁଁ ବର୍ତ୍ତମାନ ଏଠାରେ ପାଠ କରୁଥିଲି ଯେ କିପରି ସେମାନେ ମେଷ ଓ ଛାଗ ଚର୍ମରେ ଭ୍ରମଣ କରିଥିଲେ, ପୃଥିବୀର ଗୁମ୍ଫାରେ ଏବଂ ଗହ୍ୱରରେ ବାସ କରିଥିଲେ, ସେମାନେ ଅତି କଡ଼ା ନିର୍ଯାତନା ତଳେ ଭ୍ରମଣ କରିଥିଲେ ଏବଂ ତଥାପି ବିଶ୍ୱାସ ପ୍ରାପ୍ତ ହୋଇଥିଲେ ଦୂତମାନଙ୍କ ସେବା କାର୍ଯ୍ୟ ଅଧୀନରେ, ତାହେଲେ ଆମେମାନେ କିପରି ରକ୍ଷା ପାଇବା ଯେତେବେଳେ ପ୍ରଭୁ ଯୀଶୁ ଆମକୁ ଉତ୍ତମ ଘର ଏବଂ ଗାଡ଼ି ଓ ବସ୍ତ୍ର ଏବଂ ଭୋଜନ ଦେଇଅଛନ୍ତି, ଏବଂ ଆମେମାନେ ଅଭିଯୋଗ କରିଥାଉ, ଆମେମାନେ ଚାରିଆଡ଼େ ବସି ରହିଥାଉ, ଆମେମାନେ ଅଳୁସୁଆ ହୋଇ ରହିଥାଉ, ଆମେମାନେ କେବେ ବି ବାହାରକୁ ଯାଇ ଏହା ବିଷୟରେ କିଛି କରିବାକୁ ଚେଷ୍ଟା କରିନଥାଉ। ହେ ପରମେଶ୍ୱର, ଆମେମାନେ କିପରି ରକ୍ଷା ପାଇବା? ଓ ମୁଁ ପ୍ରାର୍ଥନା କରୁଅଛି ଯେ ହେ ପ୍ରଭୁ, ଆଜି ସକାଳେ ତୁମେ ପ୍ରତ୍ୟେକ ହୃଦୟରେ ସେହି ପୁରୁଣା କାଳିଆ ବିଶ୍ୱାସକୁ ଦଗ୍ଧ କରିବ, ଯେପରିକି ଲୋକମାନେ ଏହା ପ୍ରତି ଉଠନ୍ତି ଓ ଏହାକୁ ପ୍ରାପ୍ତ କରିପାରନ୍ତି। ଆସନ୍ତୁ ଦୀପ୍ତି ଥାଉ ଥାଉ ଆମେମାନେ କାର୍ଯ୍ୟ କରିବା, କାରଣ ସୂର୍ଯ୍ୟ ଅତି ଶୀଘ୍ର ବୁଡ଼ି ଯାଉଅଛି ଏବଂ ସଭ୍ୟତା ଗତି କରୁଅଛି, ଏବଂ ସମୟ ଆଉ ଅଧିକ ରହିବ ନାହିଁ, ଏହା ଅନନ୍ତ କାଳରେ ସମାୟୋଜିତ ହୋଇଯିବ। ହେ ପରମେଶ୍ୱର, ଆଜି ଏହା ପ୍ରଦାନ କର ଯେ ଆମେ ନୂତନ ଦର୍ଶନ ସହିତ, ଜ୍ଞାନ ସହିତ, ବୁଝାମଣା ସହିତ ଯାଉ, ଯେପରିକି ଏହା ଜାଣୁ ଯେ କିପରି ପାପୀମାନଙ୍କ ନିକଟକୁ ଯିବାକୁ ଅଛି ଏବଂ ସେମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିବାକୁ ଅଛି। ହେ ସଦା ପ୍ରଭୁ, ତୁମ୍ଭ ଦାସର ପ୍ରାର୍ଥନା ଶୁଣ। ମୁଁ ପଚାରେ ଯଦି ଏଠାରେ ଏପରି କେହି ଅଛନ୍ତି କି ଯିଏକି ଖ୍ରୀଷ୍ଟଙ୍କୁ ସେମାନଙ୍କର ତ୍ରାଣକର୍ତ୍ତା ଭାବରେ ଜାଣିନାହାନ୍ତି, କଣ ଆପଣ ନିଜର ହାତକୁ ଉଠାଇ ଏହା କହିବେ କି? ମୋତେ ସ୍ମରଣ କରିବେ ଭାଇ ବ୍ରାହ୍ମ, କଣ ଆପଣ କେବଳ ନିଜର ହାତକୁ ଉଠାଇ ଏହା କହିବେ କି? ମୋତେ ସ୍ମରଣ କରିବେ, ମୁଁ ଜଣେ ଖ୍ରୀଷ୍ଟିଆନ ହେବାକୁ ଚାହେଁ, ମୁଁ ଏହାକୁ ଆଉ ଅଧିକ ଅବହେଳା କରିବାକୁ ଚାହେଁ ନାହିଁ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ସେଠାରେ ପଛରେ ମହାଶୟ ଅନ୍ୟ କେହି ଅଛନ୍ତି କି? କୁହନ୍ତୁ ଭାଇ ବ୍ରାହ୍ମ, ମୁଁ ମୋର ହାତ ଉଠାଇବାକୁ ଚାହେଁ ଏବଂ ମୁଁ ଖ୍ରୀଷ୍ଟଙ୍କୁ ମୋର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବାକୁ ଚାହେଁ। ମୁଁ ସବୁବେଳେ ଅବହେଳା କରି ଆସିଛି ଓ ମୁଁ ନିଶ୍ଚିତରେ ମଣ୍ଡଳୀକୁ ଯାଇଥାଏ, ମୁଁ ମଣ୍ଡଳୀ ସହିତ ସମ୍ପୃକ୍ତ ଅଟେ।